బాలక శ్రీకృష్ణుడు వినాశ నిమిత్త అనేక కామరూపి మాయావి అసుర అసురికి ప్రేరణ కలిసిలా కింద కృష్ణ బాళకర ప్రేరణాతుల్య అవలీలా క్రమే సేమానకు వినాశ కలిసిలే భావార్థరే ప్రభుపాద మహారాజ కోసంది ଯେ ନାସ୍ତିକ ରାକ୍ଷସ କଂସ କୃଷ୍ଣଙ୍କ ଜନ୍ମ ପରେ କଳ୍ପରେ ତାଙ୍କୁ ବିନାଶ କରିବାକୁ ଇଚ୍ଛା କଲା କିନ୍ତୁ ସେ ତାହା କରିପାରିଲା ନାହିଁ ପରେ ସେ ଖବର ପାଇଲା ଯେ କୃଷ୍ଣ ବୃନ୍ଦାବନରେ ନନ୍ଦ ମହାରାଜଙ୍କ ଘରେ ଅବସ୍ଥାନ କରୁଛନ୍ତି ତେଣୁ ସେ ତାଙ୍କୁ ବିନାଶ କରିବା ପାଇଁ ଅନେକ ଅସୁର ଅସୁରୀଙ୍କୁ ନିଯୁକ୍ତ କଲା ଯେଉଁମାନେ ଇଚ୍ଛା ମାତ୍ରେ ଯେକୌଣସି ପ୍ରକାର ରୂପ ଧାରଣ କରିପାରିବେ ଏବଂ ନାନା ଆଶ୍ଚର୍ଯ୍ୟଜନକ କ୍ରିୟା ସମ୍ପାଦନ କରିପାରିବେ ସେମାନେ ସମସ୍ତେ ଅଘ ବକ କୁଟନା ଚକଟ ତୃଣାବଚ ଯମୁକ ଗର୍ଭବ ଆଦି ନାନା ରୂପଧାରଣ ଧାରଣ କରି ଶିଶୁ କୃଷ୍ଣଙ୍କ ସମକ୍ଷରେ ଉପସ୍ଥିତ ହୋଇଥିଲେ ଏବଂ ସୁଯୋଗ ପାଇଲା କ୍ଷଣି ତାଙ୍କୁ ମାରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ କୃଷ୍ଣଙ୍କ ଦ୍ୱାରା ନିହତ ହୋଇଥିଲେ ଗୋଟିକ ପରେ ଗୋଟିଏ ମୃତ୍ୟୁବରଣ କରିଥିଲେ ଯୀଶୁ କୃଷ୍ଣ ଯେପରି ଖେଳନା କଣ୍ଢେଇ ଧରି ଖେଳୁଥିଲେ ସେହିପରି ଜଣାପଡ଼ୁଥିଲା ଯୀଶୁ କୃଷ୍ଣ ସେ ଅସୁର ଅସୁରୀମାନଙ୍କୁ ଖେଳନା କଣ୍ଢେଇ ପରି ବ୍ୟବହାର କରି କଚାଡ଼ି ଫୋପାଡ଼ି ଭାଙ୍ଗି ପକାଉଥିଲେ ମାରି ପକାଉଥିଲେ ସାଧାରଣତଃ ପିଲାମାନେ ଖେଳଣା ସିଂହ ହାତୀ ବରାହ ଆଦିର କଣ୍ଢେଇ ନେଇ ଖେଳନ୍ତି ଏବଂ ଖେଳୁ ଖେଳୁ ସେଗୁଡ଼ିକ ଭାଙ୍ଗି ପକାନ୍ତି ଠିକ୍ ସେହିପରି ସର୍ବଶକ୍ତିମାନ ଭଗବାନଙ୍କ ସମକ୍ଷରେ ଏକ ଅତ୍ୟନ୍ତ ଶକ୍ତିଶାଳୀ ଜୀବ ବିଧାରତ ଶିଶୁ ହସ୍ତରେ ଏକ ଖେଳନା କଣ୍ଢେଇ ଖେଳନା ସିଂହ କରି କେହି କୌଣସି ପ୍ରକାର ଭଗବାନଙ୍କୁ ଟପିପାରିବେ ନାହିଁ ଏବଂ ସେଇଥିପାଇଁ କେହି ତାଙ୍କର ସହ ସମାନ ହୋଇପାରିବେ ନାହିଁ କିମ୍ବା ତାଙ୍କଠାରୁ ବଡ଼ ହୋଇପାରିବେ ନାହିଁ କିମ୍ବା କେହି କୌଣସି ପ୍ରକାର ପ୍ରଚେଷ୍ଟାରେ ଭଗବାନଙ୍କ ସହ ସମାନ ସ୍ଥିତି ଲାଭ କରିପାରିବେ ନାହିଁ ଆଧ୍ୟାତ୍ମିକ ଅନୁଭୂତି ଲାଭ କରିବା ନିମିତ୍ତ ଜ୍ଞାନ ଯୋଗ ଓ ଭକ୍ତି ତିନୋଟି ସ୍ୱୀକୃତ ପଦ୍ଧତି ରହିଛି ଏ ପଦ୍ଧତିରେ ସିଦ୍ଧି ଲାଭ କଲେ ବ୍ୟକ୍ତି ଆଧ୍ୟାତ୍ମିକ ମାର୍ଗରେ ଜୀବନରେ ନିଶ୍ଚିତ ଲକ୍ଷ୍ୟ ସାଧନ କରିପାରେ କିନ୍ତୁ ତାହାର ଅର୍ଥ ନୁହେଁ ଯେ ସେ ପ୍ରଚେଷ୍ଟାରେ ଭଗବାନଙ୍କ ତୁଲ୍ୟ ସିଦ୍ଧ ଲାଭ କରିପାରିବ ପ୍ରତ୍ୟେକ କ୍ଷେତ୍ରରେ ଭଗବାନ ହିଁ ଭଗବାନ ସେ ଭଗବାନ ଯେତେବେଳେ ମା ଯଶୋଦାଙ୍କ କୋଳରେ ଏକ ଛୋଟ ଛୋଟ ଶିଶୁ ଭଳି କ୍ରୀଡ଼ା କରୁଥିଲେ କିମ୍ବା ଗୋପବାଳମାନଙ୍କ ସହ ଏକ ଗୋପବାଳଙ୍କ ରୂପରେ କ୍ରୀଡ଼ା କରୁଥିଲେ ସେତେବେଳେ ସେ ସେଇ ଭଗବାନ ହିଁ ଥିଲେ ସେ ସେଇ ସରୈଶ୍ୱର୍ଯ୍ୟପୂର୍ଣ୍ଣ ଭଗବାନ ହିଁ ଥିଲେ ତାଙ୍କର ସେ ସରୈଶ୍ୱର୍ଯ୍ୟ କୌଣସି ପରିମାଣରେ ପୂର୍ଣ୍ଣ ହେଉନଥିଲା ଏହିଭଳି ଭାବରେ ସେ ସର୍ବଦା ଅପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି ତେଣୁ ଆଜି ଏଠାରେ ଆମେ ଜଗନ୍ନାଥଙ୍କ ବାସଗୃହରେ ଉପସ୍ଥିତ ହୋଇଛେ ଆଜି ତାଙ୍କର ମାଆଙ୍କର ଶ୍ରାଦ ଦିବସ ତେଣୁ ଆମର ଗୁରୁ ଭାଇ ଦେବଦତ୍ତଙ୍କର ପିତାଙ୍କର ମଧ୍ୟ ଶ୍ରାଦ ଦିବସ ତେଣୁ ସେହି ଉଦ୍ଦେଶ୍ୟରେ ଆମେ ସ୍ୱର୍ଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଭଗବାନଙ୍କ ନାମ ମାଧ୍ୟମରେ ଜଣାଇସାରିଛେ ମଧ୍ୟ ଯାହା ହଉ ଇଏ ଯେଉଁ ଆମେ ଯେଉଁ ପାଠ କରୁଛେ ଯେଉଁ ଭାଗବତ ପାଠ କରୁଛେ ଇଏ ମଧ୍ୟ ଆମର ପରଲୋକ ପାଇଁ ମଧ୍ୟ ଏଇଟା କାର୍ଯ୍ୟ ଦେବ ଯେମିତି ଆଜି ଆମେ ଜଗନ୍ନାଥ ପ୍ରଭୁଙ୍କ ମାଆଙ୍କ ପାଇଁ ଏବଂ ଜଗନ୍ନାଥ ପ୍ରଭୁଙ୍କ ପିତାଙ୍କ ପାଇଁ ସେ ପରଲୋକରେ ଥିଲେ ମଧ୍ୟ ଏଇ ଭାଗବତ ତାଙ୍କୁ ସାହାଯ୍ୟ କରିବ ଏ ଭାଗବତ ପାଠ ଆମେ ଯେଉଁ କରୁଛେ ତାଙ୍କୁ ସାହାଯ୍ୟ କରିବ ସେଇଭଳି ଭାବରେ ଆମର ମଧ୍ୟ ପରଲୋକରେ ଏଇ ଭାଗବତ ପାଠ ମଧ୍ୟ ସାହାଯ୍ୟ କରିବ ସେଥିପାଇଁ ଭାଗବତର ଆରମ୍ଭରେ ଏକଥା କହୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜକୁ ଏ ପରୀକ୍ଷିତ ତମର ତ ସାତ ଦିନ ଆୟୁଷ ଅଛି ଜଣେ ରାଜା ଥିଲେ ଯିଏ ଖଟ୍ରାଙ୍ଗ ମହାରାଜ ତାଙ୍କର ମାତ୍ର ଗୋଟିଏ ମୁହୂର୍ତ୍ତ ଆୟୁଷ ଥିଲା ସେ ଗୋଟିଏ ମୁହୂର୍ତ୍ତ ଆୟୁଷରେ ଦେବଲୋକରୁ ଅଯୋଧ୍ୟା ଲୋକ ପୃଥିବୀ ପୃଷ୍ଠକୁ ଆସି ସେଇ ଗୋଟିଏ ମୁହୂର୍ତ୍ତରେ ଭଗବାନ ଧ୍ୟାନ କରି ଭଗବତ ଧାମ ପ୍ରାପ୍ତ ହେଲେ ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜକୁ ତବାଫି କହି କୌରବ୍ୟ ସତ୍ୟ ଜିନ୍ଦାଧି ଜିନ୍ଦାବଧି ଉପକଳ୍ପ ସର୍ବମ୍ ଯାବତ୍ ତ ସାମ୍ପ୍ରଦାୟିକମ୍ ସାମ୍ପ୍ରଦାୟିକମ୍ ଶବ୍ଦ ବ୍ୟବହାର କରିଛନ୍ତି ସାମ୍ପ୍ରଦାୟିକମ୍ କହିଲେ ଆମ ପରଲୋକ ପାଇଁ ମଧ୍ୟ ଏ ଭାଗବତ କାମ ଦେବ ତେଣୁ ସେ ପରୀକ୍ଷିତ ମହାରାଜ କହୁଛନ୍ତି ଯେ ତମେ ଉପକଳ୍ପ ସର୍ବ ଏଇସବୁ ବ୍ୟବସ୍ଥା କର କେମିତି ଯାବତ୍ ଯତ୍ ସାମ୍ପ୍ରଦାୟିକମ୍ ତମ ପରଲୋକରେ ମଧ୍ୟ ସେଇଟା ତମକୁ କାମ ଦେବ କ'ଣ ସେଇଟା କେମିତି ପରଲୋକରେ କାମ ଦେବ ନା ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ସ୍ୱର୍ଦ୍ଧବ୍ୟ ପିତୃଦବ୍ୟସ୍ତ ମର୍ତ୍ତବ୍ୟସ୍ତେ ସଦାଭୟମ୍ ତେଣୁ ବିଭିନ୍ନ ପ୍ରକାର ଯୁକ୍ତି ଦେଇ ଅନ୍ତିମରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ତେଣୁ ଆମର କର୍ତ୍ତବ୍ୟ ହେଉଛି ଏଇଟା ଯେ ଏ ଭାରତ ଏ ଭାରତ ବଂଶରେ ଆସିଥିବା ପରୀକ୍ଷିତ ତମର କର୍ତ୍ତବ୍ୟ ହେଉଛି ଯେ ଭଗବାନ ଯିଏକି ସମସ୍ତଙ୍କ ହୃଦୟରେ ସର୍ବାତ୍ମା ରୂପେ ରହିଛନ୍ତି, ଯିଏକି ସମସ୍ତଙ୍କ ନିୟନ୍ତ୍ରଣକାରୀ ଈଶ୍ୱର, ଯିଏକି ସମସ୍ତଙ୍କର ଦୁଃଖକୁ ହରଣ କରନ୍ତି ସେ ହରି, ତାଙ୍କ ବିଷୟରେ ଶୁଣିବା କଥା, ତାଙ୍କ ବିଷୟରେ କୀର୍ତ୍ତନ କରିବା କଥା ଏବଂ ତାଙ୍କ ବିଷୟରେ ସ୍ମରଣ କରିବା କଥା, ଏ ହେଉଛି ଆମର ପରଲୌକିକ ପାଇଁ ମଧ୍ୟ କାର୍ଯ୍ୟ କାମ ଦେବ। ତେଣୁ ଆଜି ଆମେ ଯେଉଁ ଭାଗବତ ପାଠ କରୁଛେ, ଇଏ ମଧ୍ୟ ଆମର ପରଜନ୍ମ ମଧ୍ୟ ଏହାକୁ ସାହାଯ୍ୟ କରିବ। ତେଣୁ ଯାହା ହଉ, ଆଜି ଆମର ଉପସ୍ଥିତ ଏଠାରେ ଆମର ଆମର ଯେଉଁ ସଂଗୀତ ଡିପାର୍ଟମେଣ୍ଟର ଡାଇରେକ୍ଟର ଥିବା ଗୋପାଳନ ପ୍ରଭୁ ଏବଂ ଆସିଷ୍ଟାଣ୍ଟ ଡାଇରେକ୍ଟର ଥିବା ବରଦାସ ପ୍ରଭୁ ତଥା ଆମର ଆଗନ୍ତୁକ ଅତିଥି ଥିବା ବାଳକୃଷ୍ଣ ପ୍ରଭୁ ତାଙ୍କର ବନ୍ଧୁ ଏବଂ ସମସ୍ତ ଭକ୍ତ ସଦସ୍ୟ ଏବଂ ମାତୃଭୂମିଙ୍କୁ ଆମେ ଏହି ଭାଗବତ କ୍ଲାସକୁ ସ୍ୱାଗତ ଜଣାଉଛୁ। ଆଜି ଆମେ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଏହି 30 ଶ୍ଳୋକ ଉପରେ ଆଲୋଚନା କରିବା। ଏହିସବୁ ଭାଗବତରେ ଦଶମ ସ୍କନ୍ଧରେ ଯେଉଁ ଭଗବାନଙ୍କ ଲୀଳା ସବୁ ରହିଛି, ଆମେ ଏହି ଅଧ୍ୟାୟ ମାନଙ୍କରେ ତୃତୀୟ ସ୍କନ୍ଧ ଏହି 4 ଅଧ୍ୟାୟରେ ସେ ବିଷୟରେ ସଂକ୍ଷେପରେ ଶ୍ରବଣ କରୁଛେ। ତେଣୁ ଆ ପୂର୍ବ ଶ୍ଲୋକ ମାନଙ୍କରେ ଯେଉଁ ବର୍ଣ୍ଣନା କରାଯାଇଛି ଭଗବାନ କେମିତି 11 ଧରି ବୃନ୍ଦାବନ ସବୁ ଲୀଳା କରିଥିଲେ, ସେ ବିଷୟରେ ଗତ 2 ଶ୍ଳୋକରେ ଆଲୋଚନା କରାଯାଇଥିଲା। ଭଗବାନ ଯେଉଁ କୁମାର ବର୍ଷ ପର୍ଯ୍ୟନ୍ତ ଯେଉଁ ବର୍ଷାମାନଙ୍କୁ ଚାରଣ କରାଉଥିଲେ, ସେତେବେଳେ 54 ବର୍ଷ ହେଇଗଲା, 6 ତାଙ୍କୁ ହେଇଗଲା, ସେ ସେତେବେଳେ ଗାଭୀମାନଙ୍କୁ ପାଳନ କଲେ, ଚାରଣ କରେଇଲେ। ତେଣୁ ସେଇ ବର୍ଷାମାନଙ୍କୁ ଚାରଣ କରାଉଥିଲା ବେଳେ ବା ଗାଭୀମାନଙ୍କୁ ଚାରଣ କରାଉଥିଲା ବେଳେ କ'ଣ ହଉଥିଲା ନା, ପ୍ରଯୁକ୍ତାନ ଭୋଜରାଜେନ ଭୋଜରାଜ ହେଉଛନ୍ତି କଂସ, ଅବଶ୍ୟ ତାର ଭୋଜି ତାର କଂସ ରହୁଛି ପ୍ରଯୁକ୍ତାନ ଭୋଜରାଜ ହେଉଛନ୍ତି କିଏ ଉଗ୍ରସେନ, କିନ୍ତୁ କଂସ କ'ଣ କଲେ ନା ତାଙ୍କୁ ବନ୍ଦୀ କରିକି ନିଜେ ରାଜା ହେଇଗଲେ, ଭୋଜରାଜ ହେଇଗଲେ। ତେଣୁ ସେ ଭୋଜରାଜ କଂସ ସେ ଯେତେବେଳେ ୟା ପୂର୍ବରୁ 10 ସମୟରେ ବର୍ଣ୍ଣନା କରାଯିବ ତାଙ୍କ ବିଷୟରେ, ସେତେବେଳେ ଦେବକୀ ଏବଂ ବସୁଦେବଙ୍କୁ ବିବାହ କରାଗଲା। ଦେବକୀ ତାଙ୍କର ଭଉଣୀ ହେବେ, ତାଙ୍କର ପିତାଙ୍କର ଭାଇଙ୍କର କନ୍ୟା, ଦେବକଙ୍କର କନ୍ୟା ଦେବକୀ। ତେଣୁ ଦେବକୀ ଏବଂ ବସୁଦେବ ଯେତେବେଳେ ବିବାହ କଲେ, ସେ ଏତେ ତାଙ୍କୁ ସ୍ନେହ କରୁଥିଲେ ଯେ ତାଙ୍କ ବିବାହ ଫଳରେ ତାଙ୍କୁ ନିଜେ ତାଙ୍କ ରଥର ସାରଥି ହେଇକିରି ତାଙ୍କୁ ନେଇଯାଉଛନ୍ତି, ବସୁଦେବଙ୍କ ଗୃହକୁ ନେଇଯାଉଛନ୍ତି। ତେଣୁ ସେହି ସମୟରେ ଯେତେବେଳେ ଆକାଶବାଣୀ ଶୁଣିଲା ଯେ ଅଷ୍ଟାଅଶୁ ଅଷ୍ଟମ ଗର୍ଭ ହନ୍ତା ଯାହା ବହସେ ଅବୃଦ୍ଧ, ଆରେ ମୂର୍ଖ ତୁ ଯାହାକୁ ବହନ କରୁଛୁ ତାଙ୍କର ଅଷ୍ଟମ ଗର୍ଭକୁ ତୁ ହତ୍ୟା କରିବ। ତେଣୁ ଏ କଥା ଯେତେବେଳେ ଶୁଣି ଦେଇଛି କଂସ, ସାଙ୍ଗେ ସାଙ୍ଗେ ରଥରୁ ସାରଥି ଯେତେବେଳେ ଚଢ଼ୁଥିଲା ରଥକୁ, ରଥରୁ ଓହ୍ଲେଇ ପଡ଼ି ନିଜର ଥଣ୍ଡା ଧରି ତାଙ୍କର ଭଉଣୀ ଦେବକୀଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ହେଇଗଲେ, ତାଙ୍କର କେଶ ଧରିକିରି ହତ୍ୟା କରିବା ପାଇଁ ପ୍ରସ୍ତୁତ ହେଇଗଲେ। କିନ୍ତୁ ବର୍ଷରେ ବହୁତ ପ୍ରକାର ବୁଝାସୁଝା କରି ଏବଂ ଯେତେବେଳେ ପ୍ରତିଶ୍ରୁତି ଦେଲେ ଯେ ମୋର ଯେତେ ସନ୍ତାନ ହବ ସମସ୍ତ ସନ୍ତାନ ମୁଁ ତାଙ୍କୁ ପ୍ରଦାନ କରିବି, ସେଥିରେ ସେ ତାଙ୍କୁ ଛାଡ଼ିଦେଲେ, ତାକୁ ମାନେ ଭଉଣୀଙ୍କୁ ହତ୍ୟା କଲେନି। ତେଣୁ ତା ଫଳରେ ଯେତେବେଳେ ସେ ଯାଇଛନ୍ତି ଦେବକୀ ଏବଂ ବସୁଦେବ, ତେଣୁ ବସୁଦେବଙ୍କର ଯେତେବେଳେ ପ୍ରଥମ ପୁତ୍ର ଯାହା ହେଇଛି 1 ପରେ ବସୁଦେବ ସେ ପୁତ୍ରକୁ ଆଣିକି ଅର୍ପଣ କରିଛନ୍ତି, କଂସକୁ ଅର୍ପଣ କରିଛନ୍ତି, କାରଣ ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ସମସ୍ତ ପୁତ୍ରାନ୍ତେ ସମପରିଚୟ ସେ ଯଥେଷ୍ଟ ଭୟ ମୋଚିତମ୍, ଏଇଭଳି ଭାବରେ ସେ ପ୍ରତିଶ୍ରୁତି ଦେଇଥିଲେ ସମସ୍ତ ପୁତ୍ରମାନଙ୍କୁ ମୁଁ ତୁମକୁ ପ୍ରଦାନ କରିବି। ତେଣୁ କଂସ ଚିନ୍ତା କଲା ଯେ ଇଏ ପ୍ରଥମ ଯେଉଁ ପୁତ୍ର ଇଏ ତ ମୋର ଶତ୍ରୁ ନୁହଁ, ଏ ତ ମୋତେ ହତ୍ୟା କରିବ ନାହିଁ, କାରଣ ଆକାଶବାଣୀ କି ଅଷ୍ଟମ ଗର୍ଭ ମୋତେ ହତ୍ୟା କରିବ, ତେଣୁ ଆକୁ ମୁଁ କାହିଁକି ହତ୍ୟା କରିପାରି ଫେରେଇ ଦେଉଥିଲେ, ଫେରେଇ ଦେଇଥିଲେ। ଯେତେବେଳେ ବସୁଦେବ ସେ ପୁତ୍ରକୁ ଆଣି କୀର୍ତ୍ତିମାନ ତାଙ୍କ ନାମ ରଖାଯାଇଥିଲା, ପୁତ୍ରର ନାମ ପୁତ୍ରକୁ ଆଣିକି ଯେତେବେଳେ ଫେରୁଛନ୍ତି, ସେତେବେଳେ ଚିନ୍ତା କରୁଛନ୍ତି ପ୍ରକୃତରେ କଂସ କେତେ ଦୂର ତାଙ୍କ କଥାକୁ ରକ୍ଷା କରିବେ। ଯେଉଁମାନେ ପ୍ରକୃତରେ ସତ୍ପୁରୁଷ ନୁହନ୍ତି ସେମାନେ ତାଙ୍କ ନିଜ କଥାରୁ ଓହରି ଯାଆନ୍ତି, କଥାକୁ ରକ୍ଷା କରନ୍ତି ନାହିଁ। ଆପଣମାନେ ଜାଣିଥିବେ ଯେଉଁ ରହିଛି ଆମର ଯେଉଁ ରାମଚରିତ ମାନସରେ କଥା ରହିଛି ଯେ ରଘୁକୁଳ ରୀତି ସଦା ଚଳି ଆଇ ପ୍ରାଣ ଯାଇ ପର ବଚନ ନା ଯାଇ। ଯେଉଁମାନେ ସତ୍ପୁରୁଷ ସେମାନେ ଯାହା କଥା କହିବେ ସେ ହେଉଛି ପଥରର ଗାର ଭଳି, ସେ ତାକୁ ଉଲ୍ଲଂଘନ କରିବେ ନା, ତାକୁ ଭଙ୍ଗ କରିବେ ନାହିଁ। ତେଣୁ ଇଏ ଯୋଉ କଂସ ଯେହେତୁ ସତ୍ପୁରୁଷ ନୁହଁ ଅସତ୍ପୁରୁଷ, ସେ ଯଦିଓ ତାଙ୍କ ପୁତ୍ରକୁ ଫେରି ଦେଇଛନ୍ତି, ଦଶରୁ ଚିନ୍ତା କରୁଛନ୍ତି କୋଉ ମୁହୂର୍ତ୍ତରେ ସେ ନେଇଯାଇ ପାରନ୍ତି। ତେଣୁ ପ୍ରକୃତରେ ସେୟା ହିଁ ହେଲା। ନାରଦମୁନି ଆସି କଂସକୁ କହିଲେ, ଆରେ ମୂର୍ଖ, ତୁ ଯାହାକୁ ପଠେଇ ଦେଉଛୁ ସେ କେବେ ଜାଣୁଛୁ ପ୍ରଥମ ଗର୍ଭ, ତୁ ତ ଅଷ୍ଟମ ଗର୍ଭ ହେଇପାରେ। କଂସ ଶୁଣିକି ପ୍ରଥମ ହସିଗଲା, କହିଲା ପ୍ରଥମ ଗର୍ଭ କିନ୍ତୁ ଅଷ୍ଟମ ଗର୍ଭ ହବ। ତେଣୁ ନାରଦମୁନି ଗୋଟିଏ ଅଷ୍ଟଦଳ ପଦ୍ମ ଆଣି ତାକୁ ଦେଖେଇଲେ, କହିଲେ ଦେଖ ଆର କେଉଁଟା ପ୍ରଥମ କେଉଁଟା ଅଷ୍ଟମ କୁହ। ଯଦି ଗୋଟାକୁ ପ୍ରଥମ ଧରାଯିବ ତାର ଲାଷ୍ଟଟା ହବ ଅଷ୍ଟମ, କିନ୍ତୁ ପ୍ରଥମଟାକୁ ଯଦି ନ ଧରିକି ଦ୍ୱିତୀୟଟାକୁ ପ୍ରଥମ ଧରାଯିବ ତାହେଲେ ପ୍ରଥମ ହେଇଯିବ ଅଷ୍ଟମ। ଏଇଭଳି ଭାବରେ ତାଙ୍କର ବୁଦ୍ଧିକୁ ଭେଦ କରାଇଦେଲେ, ବୁଦ୍ଧିରେ ଭେଦ ଆଣିଦେଲେ। ସେତେବେଳେ ସେ କଂସ କ'ଣ କଲା ନା, ସାଙ୍ଗେ ସାଙ୍ଗେ ବସୁଦେବଙ୍କୁ ଡାକେଇ ତାଙ୍କ ପୁତ୍ରକୁ ହତ୍ୟା କଲା। ତେଣୁ ଏହିଭଳି ଭାବରେ ଛଅଟି ପୁତ୍ରକୁ ହତ୍ୟା କଲା ପରେ ସପ୍ତମ ପୁତ୍ରର ସମ୍ମାନ ଆଉ ମିଳିଲା ନାହିଁ, ସପ୍ତମ ପୁତ୍ର ଗାୟବ ହେଇଗଲା। ଯଦିଓ ଗର୍ଭ ଧାରଣ କରିଥିଲେ ଜଗତି, କିନ୍ତୁ ସେ ଗର୍ଭ ବାଦ ହେଇଯାଇଛି, ସେ ଆଉ କେହି ଜାଣିପାରିଲେନି ସେ ସପ୍ତମ ପୁତ୍ର ବିଷୟରେ। ପ୍ରକୃତରେ ସେ ସପ୍ତମ ପୁତ୍ର ହେଉଛନ୍ତି ବଳଦେବ, ଯିଏକି ଦେବୀଙ୍କ ଗର୍ଭରୁ ଆସି ରୋହିଣୀଙ୍କ ଗର୍ଭରେ ସ୍ଥାପନ କରାଯାଇଛି। ସେଥିପାଇଁ ତାଙ୍କ ନାମ ହେଉଛି ସଂକର୍ଷଣ। ଆମେ ଶୁଣୁଥିଲେ ଗତକାଲି ଶିବଜୀ ସଂକର୍ଷଣଙ୍କର ଆରାଧନା କରୁଛନ୍ତି ତାଙ୍କର ଶିବଲୋକରେ। ଶିବଲୋକ ହେଉଛି ମୌଳିକ ଜଗତର ଉର୍ଦ୍ଧ୍ୱରେ ଯେଉଁ ମହେଶ ଧାମ ରହିଛି, ସେଠି ସେ ସଂକର୍ଷଣଙ୍କର ଏବଂ ଏଠି ମଧ୍ୟ କୈଳାସ ଲୋକରେ ମଧ୍ୟ ସେ ସଂକର୍ଷଣଙ୍କର ସବୁବେଳେ ଧ୍ୟାନ କରୁଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ସେଇ ସଂକର୍ଷଣ ଯେହେତୁ ସେ ଦେବକୀଙ୍କ ଗର୍ଭରୁ ସଂକର୍ଷିତ ହେଇ ସେ ରୋହିଣୀଙ୍କ ଗର୍ଭରେ ସ୍ଥାପନ ହେଇଛନ୍ତି, ସେଥିପାଇଁ ତାଙ୍କ ନାମ ହେଇଛି ସଂକର୍ଷଣ। ତେଣୁ ସେ ସଂକର୍ଷଣ ଭିତରେ ସପ୍ତମ ସନ୍ତାନ ଭିତରେ କଂସ ଜାଣିପାରିଲା ନାହିଁ। ତେଣୁ ଅଷ୍ଟମ ସନ୍ତାନ ଭିତରେ ଯାହା ଦେଇଛନ୍ତି ଭଗବାନ କୃଷ୍ଣ ସ୍ୱୟଂ ଆସିଛନ୍ତି, ଭଗବାନ କୃଷ୍ଣ ଆସିଛନ୍ତି। କିନ୍ତୁ ବସୁଦେବ କ'ଣ କଲେ ନା, ତାଙ୍କୁ ନେଇକିରି ତାଙ୍କର ଯେଉଁ ଭାଇ ହେବେ ନନ୍ଦ ମହାରାଜଙ୍କ ଘରେ ଯେଉଁ ଛାଡ଼ି ଦେଇ ଆସିଛନ୍ତି, ତାଙ୍କର ଯେଉଁ କନ୍ୟା ସନ୍ତାନ ହେଇଛି ସେ କନ୍ୟାଟିକୁ ଆଣିକି ଆସିଛନ୍ତି। ତେଣୁ ଯେତେବେଳେ ସକାଳ ରାତି ପାହିଲା ଆଉ ସକାଳ ହେଲା, ସେ ଜନ୍ମାଷ୍ଟମୀ ପରଦିନ ତିଥି ଯେଉଁ ରହିଛି ନନ୍ଦ ଉତ୍ସବ, ସେଇ ତିଥିରେ ସେଇଦିନ ଭୋର ଭୋରରୁ ଯେତେବେଳେ ଖବର ପାଇଲା କଂସ ଯେ ଦେବଙ୍କର ଅଷ୍ଟମ ଗର୍ଭ ଧାତ ହେଇଛି, ସେତେବେଳେ ସେ ଯାଇକି ଧାଇ ନେଇକି ଯାଇ ପହଞ୍ଚିଲା ବନ୍ଦୀ ଗୃହରେ। ଏବଂ ଦେଖିଲା ଯେତେବେଳେ କନ୍ୟା ସନ୍ତାନ ହେଇଛି, କନ୍ୟା ଆଣି ହେଇଛି, ସେତେବେଳେ ସେ ଚିନ୍ତା କଲା ଯେ ଏଇ ଯେଉଁ ଆକାଶବାଣୀ ହେଇଥିଲା ଏଇଟା କ'ଣ ମିଥ୍ୟା, ତଥାପି ସେ ଗର୍ଭ ବୋଲି କୁହାଯାଇଛି, ସନ୍ତାନ ପୁଅ ବା କନ୍ୟା ବୋଲି କୁହାଯାଇନି, ଅଷ୍ଟମ ଗର୍ଭ ବୋଲି କୁହାଯାଇଛି। ତେଣୁ ସେ କନ୍ୟା ସନ୍ତାନକୁ ଯେତେବେଳେ ହତ୍ୟା କରିବା ପାଇଁ ବସିଥିଲା, ସେତେବେଳେ ସେ କନ୍ୟା ସନ୍ତାନଟି ତା ହାତରୁ ଖସିଯାଇ ଆକାଶକୁ ପଳେଇଗଲେ। ଏବଂ ଦୁର୍ଗା ଦେବୀ ରୂପରେ ଅଷ୍ଟଭୂତ ଧାରଣ କରିକି ତାକୁ କହିଲେ, ଆରେ ମୂର୍ଖ, ତୁ ତୋର ଯେ ଶତ୍ରୁ ସେ ଅନ୍ୟ ସ୍ଥାନରେ ଜନ୍ମ ନେଇସାରିଛନ୍ତି, ତୁ ଏଇ ଯେଉଁ ସବୁ ଦୁରାଚାର କରୁଛୁ, ତୁ ଅଧର୍ମ କାର୍ଯ୍ୟ କରୁଛୁ, ସେ ବନ୍ଦ କର। ଏଇଭଳି ପାଇଁ ସେ ପଳେଇଗଲେ, ଉଭାନ ହେଇଗଲେ। କଂସର ଆରାଧ୍ୟ ଦେବୀ ହେଉଛନ୍ତି ଦୁର୍ଗା ଦେବୀ। ତେଣୁ ଦୁର୍ଗା ଦେବୀଙ୍କ କଥା ଶୁଣି ସେ ବସୁଦେବ ଦେବୀଙ୍କ ପାଖରେ ଯାଇ କ୍ଷମା ପ୍ରାର୍ଥନା କରି ତାଙ୍କୁ ଛାଡ଼ିଦେଇ ବନ୍ଦୀରୁ ମୁକ୍ତ କରିଛନ୍ତି। କିନ୍ତୁ ତା ପରଦିନ ପୁଣି ଯେତେବେଳେ ସେ ତାଙ୍କର ସଭାରେ ତାଙ୍କ ପାର୍ଶ୍ୱଦମାନଙ୍କ ସହିତ ସେ କଥା ଆଲୋଚନା କରୁଛନ୍ତି, ତାଙ୍କ ପାର୍ଶ୍ୱଦମାନେ କହୁଛନ୍ତି ଯେ ଯେଉଁ ଦୁର୍ଗା ଦେବୀ ଯେଉଁ କହିଛନ୍ତି ତମର ଶତ୍ରୁ ଜନ୍ମ ହେଇଛନ୍ତି, ଆମର ଏଇ ମଥୁରା ମଣ୍ଡଳରେ ଯେତେ ସ୍ଥାନ ଅଛି, ଆଖପାଖ ଯେତେ ସ୍ଥାନ ଅଛି, ସବୁ କେଳାଶିକ ବୃନ୍ଦାବନ ଯେଉଁ ରହିଛି, ସବୁଠି ଯେତେ ସବୁ ସନ୍ତାନ ଯାହା ଦେଇଛନ୍ତି ସମସ୍ତଙ୍କୁ ଆମେ ହତ୍ୟା କରିବା। ତେଣୁ ଏ କଥା ଯେତେବେଳେ କହିଛନ୍ତି, ତେଣୁ ସେଟା କଂସ ସହିତ ରାଜି ହୋଇଛି। ତେଣୁ ଛୋଟ ପିଲାଙ୍କୁ ହତ୍ୟା କରିବା ପାଇଁ କିଏ ଯିବ, କିଏ ବାହାରିବ? ତେଣୁ ସେଇ ସମୟରେ ଏ ଯେଉଁ ପୁତନା ଥିଲା ସେ କହିଲା, ଠିକ ଅଛି ମୁଁ ଏଇଟାକୁ ଏଇ କାର୍ଯ୍ୟଟି ମୁଁ କରିବି। ପୁତନା ଲୋକ ବାଳାମି, ଲୋକ ବାଳକମାନଙ୍କୁ ହତ୍ୟା କରୁଥିବା ପ୍ରସିଦ୍ଧ ପୁତନା, ତା ନାଁ ହେଇଛି ପୁତନା। ତେଣୁ ପୁତନା ଯେତେବେଳେ ଆସୁଛି ଏଠି କୋଉଠିକି, ଯେତେବେଳେ ଭଗବାନ ଥିଲେ ଗୋକୁଳରେ ବୃନ୍ଦାବନରେ ବିଭିନ୍ନ ବାରଟି ବନ ରହିଛି, ଗାଁଲୋକ ବନ ଥିଲେ ବୃନ୍ଦାବନ, ତାର ବୃନ୍ଦାବନ ଗୋଟିଏ ବନ, ତା ଭିତରେ ଭଗବାନ ଶ୍ରୀ କରିଥିଲେ ଗୋକୁଳରେ ମହାବନରେ ଥିଲେ। ତେଣୁ ଇଏ ଯୋଉ ପୁତନା ବିଭିନ୍ନ ସ୍ଥାନରେ ଛୋଟ ପିଲାମାନଙ୍କୁ ହତ୍ୟା କରି ଅନ୍ତିମରେ ଆସୁଛନ୍ତି ଏଇ ଗୋକୁଳକୁ ଆସି ପହଞ୍ଚନ୍ତି ଏବଂ ଭଗବାନ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଚିନ୍ତା କରୁଛନ୍ତି। ତେଣୁ ସେ କଥା କୁହାଯାଉଛି ପ୍ରଯୁକ୍ତାନ ଭୋଜ ରାଜ, ଭୋଜରାଜ ସେ ବର୍ତ୍ତମାନ ଚେଷ୍ଟା କରୁଛି କେମିତି ତାଙ୍କର ଶତ୍ରୁ କୋଉଠି ଜନ୍ମ ହେଇଥିଲା ହତ୍ୟା କରିବା ପାଇଁ ବିଭିନ୍ନ ପ୍ରକାର ସେ ଚେଷ୍ଟା କରିଛି। ପ୍ରଯୁକ୍ତାନ ଭୋଜରାଜେ ନା ମାଇନ କାମ ରୂପୀଣ ସବୁ ମାୟାବୀମାନଙ୍କୁ ସେ ପ୍ରଯୁକ୍ତ କରିଛି ବା ଯୁକ୍ତ କରିଛି ଯିଏକି ତାଙ୍କର ଶତ୍ରୁକୁ ହତ୍ୟା କରିବ। ଏ ମାୟାବୀମାନେ କିଭଳି ଭାବରେ ନା କାମ ରୂପୀଣ ନିଜ ଶରୀରକୁ ପରିବର୍ତ୍ତନ କରିପାରିବେ, ଯେତେବେଳେ ମନ ଇଚ୍ଛା ଶରୀର ଧାରଣ କରିପାରିବେ ସେ ଶକ୍ତି ସେମାନେ ପ୍ରାପ୍ତ ହେଇଥିଲେ। ତେଣୁ ଦେବକୀଙ୍କର ଯୋଉ ଏଇ ଯୋଉ ପୁତ୍ର ଯିଏକି ରହିଛନ୍ତି ଗୋକୁଳରେ ତାକୁ ମାରିବା ପାଇଁ ସେ ଜାଣିନାହାନ୍ତି ଇଏ କୃଷ୍ଣ ବୋଲି ଇଏ ହେଉଛି କଂସଙ୍କର ଶତ୍ରୁ ବୋଲି ଜାଣିନାହାନ୍ତି, ସମସ୍ତ ପିଲାମାନଙ୍କୁ ହତ୍ୟା କରୁଛନ୍ତି। ତେଣୁ ସେଇ ସମୟରେ ସେ ଆସି ପହଞ୍ଚିଛନ୍ତି ଗୋକୁଳରେ ପହଞ୍ଚିବି ଇଏ ନା ଭୋଜନା ପହଞ୍ଚିବି ଭୋଜନା ଲୋକ ବାହାରନ୍ତି ଲୋକ ମାନେ ଛୋଟ ପିଲାମାନଙ୍କୁ ହତ୍ୟା କରିବାରେ ଯେଉଁ ପ୍ରସିଦ୍ଧ ଭୂତନା ତେଣୁ ସେ ଯେତେବେଳେ ଆସି ପହଞ୍ଚିକି ସେ ଏଭଳି ଶରୀର ଧାରଣ କରି ଯଦିଓ ତାହାର ଶରୀର ହେଉଛି ଆଠ ମାଇଲ ବିସ୍ତାର ରହିଛି, ତାର ଆଠ ମାଇଲ ବିସ୍ତାର ରହିଛି ବାର କିଲୋମିଟର ତାର ଯୋଉ ଶରୀର ଏତେ ବଡ଼ ଶରୀର ସେ ଧରିଛି ଧାରଣ କରିଛି, କିନ୍ତୁ ସେ ଯୋଉ ଆସୁଛି ମଥୁରାରୁ ଆସୁଛି ଗୋକୁଳକୁ ସେ ଗୋଟେ ଉଲୁକି ଉପରେ ଆସୁଛି, ସେ ଏଚାର ଉପରେ ଆସୁଛି। ଭାଗବତ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଲୋକେନ ଜୀବହରଣ ଯେ ଉଲୁକି କାୟା ଉଲୁକି ମାନେ ଏଇ ପେଟା ଶରୀର ଧରିକି ଆସୁଛି ଉଡ଼ି ଉଡ଼ିକି ଆସୁଛି। ତେଣୁ ଗୋକୁଳ ଯେତେବେଳେ ପହଞ୍ଚି ସେତେବେଳେ ତାକୁ କ'ଣ କରିଛି ମୁଁ ସାଙ୍ଗେ ସାଙ୍ଗେ ଗୋଟେ ଏଭଳି ସୁନ୍ଦରୀ ସ୍ତ୍ରୀ ରୂପ ଧାରଣ କରିଛି ଯେ ବ୍ରଜବାସୀମାନେ ଦେଖୁଛନ୍ତି ସେମାନେ ଆଶ୍ଚର୍ଯ୍ୟ ଦର୍ଶନ ଆସୁଛନ୍ତି, ଗୋଟେ ଲକ୍ଷ୍ମୀ ଦେଇ ଆସୁଛନ୍ତି ନାରାୟଣଙ୍କୁ ଦର୍ଶନ କରିବା ପାଇଁ ଆସୁଛନ୍ତି ଏଭଳି ଭାବେ ଚିନ୍ତା କରୁଛନ୍ତି। ଭୂତନା ଏଭଳି ସୁନ୍ଦର ଶରୀର ଧାରଣ କରିଛି ସୁନ୍ଦର ସ୍ତ୍ରୀ ରୂପ ଧାରଣ କରିଛି ଗୋଟେ ହାତରେ ପଦ୍ମଟେ ହଲେଇ ହଲେଇକି ଯାଉଛି, ତାକୁ ଦେଖି ସମସ୍ତେ ଭୋର ହେଇଯାଉଛନ୍ତି ଭୋର ପଡ଼ିଯାଉଛନ୍ତି। ସେମାନେ ଭୂତନ ପଚାରିବା ପୂର୍ବରୁ ସେମାନେ କହୁଛନ୍ତି ଏଇ ରାସ୍ତାରେ ଯାଆନ୍ତୁ ଏଇ ରାସ୍ତାରେ ଯାଆନ୍ତୁ ତାହେଲେ ନନ୍ଦଙ୍କ ଗୃହ ହେଉଛି ପଚାରୁନାହାନ୍ତି କୃଷ୍ଣ କୋଉ ଦଶ ବା ସେ ତ ଜାଣିନାହାନ୍ତି ସବୁ କେତେ ସବୁ ପିଲାଙ୍କୁ ମାରିବା ପାଇଁ ଯାଇଛି ସେ, କିନ୍ତୁ ସେ ସବୁ ବୃନ୍ଦାବନ ବାସୀମାନେ ସବୁ ଦେଖେଇ ଦେଉଛନ୍ତି ରାସ୍ତା ନନ୍ଦଙ୍କର ଗୃହକୁ ଯୋଉ ରହିଛି ଆମର ଗୋକୁଳରେ ନନ୍ଦ ଭବନ ରହିଛି ସେଠି ଦେଖେଇ ଦେଉଛନ୍ତି। ତେଣୁ ସେଠିକି ଯେତେବେଳେ ଯାଉଛନ୍ତି ବୃନ୍ଦାବନ ଯାଇ ପହଞ୍ଚିକି ସେତେବେଳେ ଭଗବାନ କ'ଣ କରୁଛନ୍ତି ଭଗବାନ ଜାଣିପାରିଲେ ଛଅ ଦିନର ଶିଶୁ ସେତେବେଳେ ହେଇଥିଲେ ଭଗବାନ ଛଅ ଦିନର ଶିଶୁ, ତେଣୁ ସେ ଆଉ ଦେଖିବା ପାଇଁ ଚାହିଁଲେ ନାହିଁ ପୁତନାକୁ ଦେଖିବା ପାଇଁ ଚାହିଁଲେ ନାହିଁ, କାହିଁକି ନା ପୁତନା ତାଙ୍କୁ ହତ୍ୟା କରିବା ପାଇଁ ଆସିଛି ଭଗବାନ ଜାଣିଛନ୍ତି ହତ୍ୟା କରିବା ପାଇଁ ଆସିଛି। ଏ ଗୋଟେ ବହୁତ ବଡ଼ ପ୍ରସଙ୍ଗ ରହିଛି ଆମେ ଯଦି ସୁବିଧା ଆଲୋଚନା କରିବା, ତେଣୁ ଯେତେବେଳେ ଭଗବାନ ଆଖି ବୁଝି ଦେଇଛନ୍ତି ଭଗବାନ କାହିଁକି ଆଖି ବୁଝିଲେ ତା ପାଇଁ ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ ପ୍ରକାର ସବୁ ସମାଧାନ ଦେଇଛନ୍ତି କ'ଣ ପାଇଁ ଭଗବାନ ଚକ୍ଷୁ ନିବେଦନ କରିଦେଲେ ଚକ୍ଷୁ ବନ୍ଦ କରିଦେଲେ ଚକ୍ଷୁ ଖୋଲିଲେ ନାହିଁ ଭଗବାନ ଦେଖିଲେ ନାହିଁ ପୁତନାର ମୁଖକୁ ଦେଖିଲେ ନାହିଁ। ତେଣୁ ପୁତନା ଏଇ ସୁନ୍ଦରରେ କ'ଣ କଲା ନା ବହୁତ ପ୍ରକାର ରୋଲ୍ କଲା ମାଆର ରୋଲ୍ କଲା ଯଶୋଦା ଏବଂ କିଏ ରୋହିଣୀ ସେଠି ଅଛନ୍ତି ତାଙ୍କୁ ବହୁତ ପ୍ରକାର ଏଭଳି ଭାବରେ ରୋଲ୍ କଲା ମାର ରୋଲ୍ କଲା ଯେ ମୁଁ ତାହେଲେ ଲାଲା କାହିଁ ଲାଲା କାହିଁ ବୋଲି କହିକିରି ଆକୁଳ ହେଇକି ଯାଇକି ଲାଲା ପାଖରେ ଯାଇ ପହଞ୍ଚାଇଛି। ତେଣୁ ଯଶୋଦା ଏବଂ ରୋହିଣୀ ଭାବୁଛନ୍ତି ପ୍ରକୃତରେ ଆମେ ଯଦିଓ ମାତା କିନ୍ତୁ ଆମର ଏତେ ସ୍ନେହ ନାହିଁ ଏ ସ୍ତ୍ରୀ ଲୋକ ଯେଭଳି ସ୍ନେହ ରହିଛି ସେ ଜଣେ ଅପରିଚିତା ସ୍ତ୍ରୀ କିନ୍ତୁ ତଥାପି ସେ ଏଭଳି ରୋଲ୍ କଲା ମାର ରୋଲ୍ ଯେ ସେମାନେ ମଧ୍ୟ ତାଙ୍କୁ ଦେଇଦେଲେ ଲାଲା ପାଖକୁ ଛାଡ଼ିଦେଲେ। ତେଣୁ ଆସି କୃଷ୍ଣ ପାଖକୁ ଆସି ପହଞ୍ଚିଲେ ସେତେବେଳେ ନାମକରଣ ହେଇନି ଛଅ ଦିନର ଶିଶୁ ସେ ଭଗବାନଙ୍କ ନାମକରଣ ଯେତେବେଳେ ଭଗବାନ ଶହେ ଦିନର ହେଇଥିଲେ ହଣ୍ଡ୍ରେଡ଼ ଡେ ଯେତେବେଳେ ତାଙ୍କର ହେଲା ସେତେବେଳେ ତାଙ୍କର ନାମକରଣ ହେଲା କୃଷ୍ଣ ବୋଲି କୁହାଗଲା। ତା ପୂର୍ବରୁ କିଏ କ'ଣ ସବୁ ନାମ ରଖିଥିଲେ ଯଶୋଦା ରାକ୍ଷୀର ନାମ ଯଶୋଦାନନ୍ଦ ନାମ ନିନନ୍ଦ ରାକ୍ଷୀର ନାମ ନନ୍ଦର ନନ୍ଦ ରୂପାନନ୍ଦ ନାମ ରଖେ ସୁନ୍ଦର ଗୋପାଳ ବ୍ରଜବାଳକ ନାମ ରଖେ ଠାକୁର ରଖାଳ। ଏଭଳି ଭାବରେ ଅନେକ ସମସ୍ତେ ତାଙ୍କର ତାଙ୍କର ପିଲାର ନାମ ରଖିଛନ୍ତି ଲାଲାର ନାମ ରଖିଛନ୍ତି ସେ କ'ଣ ନାମ ରଖିଛନ୍ତି ତେଣୁ ଯଶୋଦା ଯଦୁ ବର୍ଷାଗୁଣ ବୋଲି ତାଙ୍କ ନାଁ ଦେଇଛି ପୁଅକୁ ଜଣେ ଯେତେବେଳେ ଛାଡ଼ି ଦେଇଛନ୍ତି ସେତେବେଳେ ଏଇ ଉଲୁକି ବା ଏଇ ପୁତନା ସେ ପୁତନା ଲୋକ ବାଳାଛି ତାଙ୍କର ଦଶମ ସନ୍ଦରେ ବର୍ଣ୍ଣନା କରାଯାଇଛି ଷଷ୍ଠ ଅଧ୍ୟାୟରେ ଯେ ବାଳକ ହତ୍ୟା କରିବା ପାଇଁ ସେ ପ୍ରସିଦ୍ଧ। ତେଣୁ ସେ କଣ କଲା ନା ପୁତନା ଲୋକ ବାଳାମି ରାକ୍ଷସୀ ରୁଦ୍ରାସନା, ରାକ୍ଷସୀ ସେ ରୁଦ୍ରାସନା ତାର ଖାଦ୍ୟ ହଉଛି କଣ ନନଭେଜ, ନନଭେଜ ରୁଦ୍ରାସନା ମାନେ ରକ୍ତ, ରକ୍ତ ସେ ପିଏ, ରକ୍ତ ପିଏ ପିଇକିରି ସେ ରହୁଛି ରୁଦ୍ରାସନା। ତେଣୁ ସିଏ କଣ କଲା ନା ଏଇ ଜିଘା ସୟାତି ହରେଇ ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସୁଛି, କିନ୍ତୁ ସ୍ତନମ ଦତ୍ତ୍ୱାଭିଷଦ୍ଧି ଭଗବାନଙ୍କୁ ସେଇ ବିଷବଳା ସ୍ତନକୁ ପ୍ରଦାନ କରିଛି, ସେତେବେଳେ ସେ ସଦ୍ଗତି ପ୍ରାପ୍ତ ହେଇଛି, ଶ୍ରେଷ୍ଠ ଗତି ପ୍ରାପ୍ତ ହେଇଛି, ଯାହାକି ଉଦ୍ଧବ କହିଛନ୍ତି ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଛି। ମହାରାଜ କହୁଥିଲେ ସେଟା ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ତେଇଶ ଶ୍ଳୋକ ସେଟା କୁହାଯାଇଛି। ଆଉ ବାକି ସ୍ତନ କାଳକୂଟଂ ଆଉ କିଏ ଅଧିକ ଦୟାଳୁ ଅଛି, କାରଣ ଭଗବାନ ଯଦିଓ ତାକୁ ହତ୍ୟା କରିଛନ୍ତି କିନ୍ତୁ ତାଙ୍କ ମା ଯଶୋଦାଙ୍କୁ ଯେଉଁ ସ୍ଥାନ ଦେଇଛନ୍ତି ବା ତାଙ୍କର ଯେଉଁ ଭାତ୍ରୀ ଅଛନ୍ତି ଦୁଇ ଜଣ କିଳିମ୍ବା ଏବଂ ଅମ୍ବିକା ସେମାନଙ୍କୁ ଯେଉଁ ସ୍ଥାନ ଦେଇଛନ୍ତି ସେଇ ବୃନ୍ଦାବନ ଗୋଲ ବୃନ୍ଦାବନ ମା ସ୍ଥାନ ଦେଇଛନ୍ତି ଏଇ ପୂତନାକୁ ଦେଇଛନ୍ତି। ତେଣୁ ଭଗବାନଙ୍କର ଆଉ କିଏ ଅଧିକ ଦୟାଳୁ ଅଛନ୍ତି, ତେଣୁ ଭଗବାନ ଯେଉଁ ତାକୁ ହତ୍ୟା କରୁଛନ୍ତି କିଭଳି ହତ୍ୟା କରୁଛନ୍ତି ନା ନୀଳୟା ବେଣୁଦ ସ୍ଥାନ ବହୁତ ଛୋଟ ପିଲା ଯେମିତି ଗୋଟେ ହାତୀକୁ ଖେଳନା ହାତୀକୁ ଭାଙ୍ଗିଦିଏ ବା ନଷ୍ଟ କରିଦିଏ ସେଇଭଳି ଭାବରେ ଭଗବାନ କୃଷ୍ଣ ଏହିସବୁ ଅସୁରମାନଙ୍କୁ ବି ଗୋଟିଏ ଉଦାହରଣ ଏଇଟା ପୂତନା ଗୋଟିଏ ଉଦାହରଣ ଏଇଭଳି ଭାବରେ ଅନେକ ଅସୁରମାନେ ଆସିଛନ୍ତି ପୂତନା ବକୀ ବକିର ଭାଇ ବକ ଆସିଛି ବକାସୁର ଆସିଛି ବଘାସୁର ଆସିଛି ଧେନୁକାସୁର ଆସିଛି ଏଇଭଳି ଭାବରେ ଅନେକ ସୁନାବର୍ତ୍ତ ଶକଟାସୁର ଇତ୍ୟାଦି ଅନେକ ଅସୁରମାନେ ଆସିଛନ୍ତି କିନ୍ତୁ ଭଗବାନ ତାଙ୍କୁ କେଭଳି ହତ୍ୟା କରୁଛନ୍ତି ନା ଲୀଳା ବେନୁଦତ୍ତ ବେନୁଦତ୍ତ ହତ୍ୟା କରୁଛନ୍ତି ଲୀଳାରେ ବହୁତ ସହଜରେ ସବୁ ହତ୍ୟା କରୁଛନ୍ତି କିଭଳି ହତ୍ୟା ବହୁତ କଷ୍ଟ ହେଉଛି ଭଗବାନଙ୍କୁ ନା 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 ବାଳ କ୍ରୀଡ ନକାଣିବ ଛୋଟ ପିଲା ଯେମିତି ଗୋଟେ ଖେଳନା ହାତୀକୁ ଭାଙ୍ଗିଦିଏ ସେଇଭଳି ଭାବରେ ଭଗବାନ ସେମାନଙ୍କୁ ହତ୍ୟା କରୁଛନ୍ତି। ତେଣୁ ଏଇ ଯୋଉ ପୁତନା ଲୀଳାରେ ବର୍ଣ୍ଣନା କରାଯାଇଛି ପୁତନାକୁ ଯୋଉ ଭଗବାନ ହତ୍ୟା କରୁଛନ୍ତି ତାକୁ ଯେତେବେଳେ ପୁତନା ନେଇ ଛୋଟ ପିଲାକୁ ସେ ଦେଖିକିରି ସେ ଭାବୁଛି କ'ଣ ଆମର ସୁଖଦେବ ଗୋସ୍ୱାମୀ କରୁଛନ୍ତି ଯେମିତିକୁ ଗୋଟେ ଦୌଡ଼ିକୁ ଗୋଟେ ସର୍ପକୁ ଦୌଡ଼ି ଭ୍ରମଣ କରି ଜଣେ ଛୁଇଁଦେବ ଯଦି ଯେଉଁ ଫଳ ହେବ ସେଇଭଳି ଭାବରେ ପୁତନା ଯେଉଁ ଭଗବାନ ସର୍ପ ଭଳି ରହିଛନ୍ତି ଦୌଡ଼ି ଭଳି ଭାବି ତାଙ୍କୁ ନେଇଯାଉଛି ଆଉ ଯେତେବେଳେ ତାଙ୍କୁ ସ୍ଥାନ ପ୍ରଦାନ କରୁଛନ୍ତି ଭଗବାନ ତାଙ୍କର ଛୋଟ ଛୋଟ ହାତ ଛଅ ଦିନର ଶିଶୁଟିଏ ଛୋଟ ଛୋଟ ହାତରେ ତାଙ୍କ ସ୍ତନକୁ ଧରିକି ଫୁଟିକି ଧରିକିରି ଯେଉଁ ସ୍ତନପାନ କରୁଛନ୍ତି ସେତେବେଳେ ସେ ଯନ୍ତ୍ରଣା ଭୋଗ କରୁଛି ତାର ପ୍ରାଣବାୟୁକୁ ନେଇଯାଉଛନ୍ତି ତେଣୁ ସେ ଯେତେବେଳେ ମୁଞ୍ଚ ମୁଞ୍ଚ ବୋଲି କହୁଛି ମୋତେ ଛାଡ଼ ଛାଡ଼ ବୋଲି କହୁଛି ଭଗବାନ ଯାହାକୁ ଥରେ ଧାରଣ ଧରିନିଅନ୍ତି ସେ ତାକୁ ଛାଡ଼ନ୍ତି ନାହିଁ। ଆଉ ରାମାୟଣ ଲେଖା କହିଲେ ଶକ୍ରଦି ପ୍ରସନ୍ନାୟ ସଭାସ୍ମିତି ତତେ ଅଭୟ ସର୍ବଭୂତେଭ୍ୟ ଦଦାମି ଏତତ୍ ବ୍ରତମ୍ ମନ ଭଗବାନ ନେଇଯାଉଛି ବ୍ରତ ଯଦି ଜଣେ ଥରେ ମାତ୍ର ଯଦି ଭଗବାନଙ୍କ ପାଦପଦ୍ମରେ ଶରଣ ନେଇ କହେ ପ୍ରଭୁ ମୁଁ ଆପଣଙ୍କର ତାହେଲେ ଭଗବାନ ତାକୁ ତାଙ୍କ ଶରଣରେ ରକ୍ଷା କରନ୍ତି ତାକୁ ରକ୍ଷା କରନ୍ତି ଇଏ ହେଉଛି ଭଗବାନଙ୍କର ବ୍ରତ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ। ତେଣୁ ଯଦି ଜଣେ ଭଗବାନଙ୍କର ନାମ ଉଚ୍ଚାରଣ କରୁଛନ୍ତି ଭଗବାନ ତାକୁ ରକ୍ଷା କରିବେ। ତେଣୁ ପୁତନାକୁ ସେ ଛାଡ଼ୁନାହାନ୍ତି, ପୁତନା ତାର ନିଜ ଯେଉଁ ଯେଉଁ ଅରିଜିନାଲ ରୂପ ରହିଛି ମୂଳ ରୂପ ଆଠ ମାଇଲ ଦୂର ରହିଛି ତାର ଶରୀର, ସେ ଶରୀର ଧାରଣ କରିଛି ଭଗବାନ ତାକୁ ନେଇଯାଇଛନ୍ତି ଉପରକୁ ନେଇଯାଇଛନ୍ତି ଏବଂ ଗୋଟେ ଏମିତି ସ୍ଥାନରେ ତଳକୁ ପକାଇଛନ୍ତି ଯେଉଁଠିକି ହେଉଛି କଂସର ବଗିଚା ରହିଛି, ଯେଉଁ ବଗିଚାଟା ହେଉଛି କଂସର ବଗିଚା ତେଣୁ ସେଇଠି ସେ ଆଠ ମାଇଲ ଲମ୍ବର ରାକ୍ଷସୀ ପୁତନାକୁ ପକାଇଛନ୍ତି, ସେଇଠି ପକାଇକି ସେ ତା ମୃତ୍ୟୁ ପ୍ରଦାନ କରିଛନ୍ତି। ତେଣୁ ଆମର ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ ପ୍ରକାର ତାଙ୍କୁ ଟୀକା ଦେଉଛନ୍ତି, ଜଣେ ଆଚାର୍ଯ୍ୟ କରୁଛନ୍ତି ଯେଉଁ ଭଗବାନ ଯେଉଁ ଲୀଳାଟି କରିଥିଲେ ଯେଉଁ ଜଙ୍ଗଲରେ ଯେଉଁ ରହିଛନ୍ତି ଆଦିବାସୀମାନେ ରହିଥିଲେ ତାଙ୍କୁ ଦର୍ଶନ ଦେବା ପାଇଁ ଭଗବାନ ଛଅ ଦିନରେ ଶିଶୁ ସେମାନେ ଆସି ଦେଖିପାରୁନାହାନ୍ତି ଭଗବାନଙ୍କୁ ବୃନ୍ଦାବନରେ ବା ଗୋକୁଳରେ ସେମାନେ କୃଷ୍ଣଙ୍କର ଦର୍ଶନ କରିଛନ୍ତି କିନ୍ତୁ ଅନ୍ୟମାନେ ଦେଖିପାରୁନାହାନ୍ତି ଯେଉଁ ଭଗବାନ ସେଠି ଯାଇ ପହଞ୍ଚିକିରି ତାଙ୍କୁ ନିଜ ଦର୍ଶନ ଦେଇଛନ୍ତି। ତେଣୁ ଏଇ ଯେଉଁ ଲୀଳାଟି ହେଇଛି ପୁତନା, ଏ ପୁତନା କିଏ? ଏ ପୁତନା ହେଉଛି ଇଏ ହେଉଛି ଦ୍ୱାପର ଯୁଗ ଲୀଳା, ଏ ସତ୍ୟ ଯୁଗରେ ଯେତେବେଳେ ଭଗବାନ ବାମନ ଦେବ ରୂପରେ ଆସିଥିଲେ ସେଇ ସମୟରେ ଏ ପୁତନା ଥିଲା ବଳି ମହାରାଜଙ୍କର କନ୍ୟା, ରତ୍ନମାଳା ଥିଲା, ତା ନାଁ ହେଉଛି ରତ୍ନମାଳା, କି ରତ୍ନାବଳୀ ବୋଲି କହୁଛନ୍ତି, ରତ୍ନମାଳା ଥିଲା। ତେଣୁ ଭଗବାନ ବାମଙ୍କର ଆସି ପହଞ୍ଚିଲେ, ସେତେବେଳେ ତାର ସୁନ୍ଦର ରୂପ ଦେଖି ସେ ଚିନ୍ତା କଲା, ମୋର ଯଦି ଏଭଳିଆ ଗୋଟେ ପୁତ୍ର ହୋଇଥାନ୍ତା, ତେବେ ମାତୃଭାଷାରେ ତା ଯାହା ହେଇଛି। ତେଣୁ ଭଗବାନ ସେଟା ସ୍ୱୀକାର କରିଛନ୍ତି, ଠିକ ଅଛି ମୁଁ ତମ ପୁତ୍ର ହେବି ବୋଲି ଭଗବାନ ମନେ ମନେ ଚିନ୍ତା କରିଦେଇଛନ୍ତି। କିନ୍ତୁ ବଳି ମହାରାଜ ପାଖରେ ଯାଇକିରି ଭିକ୍ଷା କରିକିରି ଚଳାଇ ଆସି ବିକ୍ରମଣି ବଳି ମଧୁତ ଭାବନ ପଦନାଥ ନୀରଜ ନୀତଧନ ପାବନ ଏସବୁ ଦ୍ରୁତ ବାମନ ରୂପ ଦିଆଯାଉ ଦୁଇଶହ ହେଲେ ଭଗବାନ ବାମନ ଦେବ କହିଲେ ମୋତେ ତିନି ପାଦକୁ ବି ମୋର ଦରକାର, ଆଉ କିଛି ବେଶୀ ଦରକାର ନାହିଁ ମୋର। ତେଣୁ ବଳି ମହାରାଜ କହୁଛନ୍ତି, ତମେ ଯଦିଓ ଅତ୍ୟନ୍ତ ଉନ୍ନତ ଭଳି କଥା କହୁଛ, ଉନ୍ନତ ଜ୍ଞାନୀ ବ୍ୟକ୍ତି ଭଳି କଥା କହୁଛ, କିନ୍ତୁ ତମେ ତିନି ପାଦ ଭିତରେ କ'ଣ କରିବ? ତମେ ଗୋଟେ ଆଉ ଗୋଟେ କ'ଣ ରାଜ୍ୟ ନିଅ ବା ଆଉ ଅଧିକା ଜିନିଷ କ'ଣ ମଧ୍ୟ ନିଅ, ତିନି ପାଦ ଭୂମି ନେଇ କ'ଣ କରିବ? ତେଣୁ ଭଗବାନ କହୁଛନ୍ତି ମୋର ସେଇ ତିନି ପାଦ ଭୂମି ଯଥେଷ୍ଟ ଆଉ ଅଧିକ ଦରକାର ନାହିଁ। ତେଣୁ ଯେତେବେଳେ ବଳି ମହାରାଜ ଚିନ୍ତା କରୁଛନ୍ତି, ହଁ ମୁଁ ଦେବୀ ସଂକଳ୍ପ କରୁଛନ୍ତି, ସେଇ ସମୟରେ ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ ଆସି ପହଞ୍ଚିଗଲେ। ତାହେଲେ ବଳି ତମେ ଜାଣିନ ଇଏ କିଏ, ଇଏ ହେଉଛନ୍ତି ସାକ୍ଷାତ ବିଷ୍ଣୁ, ଇଏ ଅଭିଜ୍ଞ ପଞ୍ଚଜଗତ ପୁତ୍ର ହିସାବରେ ଆସିଛନ୍ତି, ତମର ତିନି ପାଦ ଭୂମି ଛଡ଼ାରେ ତମର ସମଗ୍ର ତ୍ରିଜଗତକୁ ନେଇଯିବେ ଏବଂ ତମର ଶତ୍ରୁ ଇନ୍ଦ୍ରଙ୍କୁ ପ୍ରଦାନ କରିବେ। କିନ୍ତୁ ତଥାପି ବଳି ମହାରାଜ ତାଙ୍କ ଗୁରୁଙ୍କ କଥାକୁ ଗ୍ରହଣ କରିନାହାନ୍ତି, କାରଣ ସେ ପ୍ରତିଜ୍ଞା କରିଛନ୍ତି ସତ୍ପୁରୁଷ ଯେ ସେ ଯାହା କଥା କହନ୍ତି ସେ କଥା ଓହରନ୍ତି ନାହିଁ। ତେଣୁ ସେ ତାଙ୍କର ଗୁରୁଦେବ ଯଦି ତାଙ୍କୁ ଅଭିଶାପ ଦେଲେ, ତମେ ଐଶ୍ୱର୍ଯ୍ୟ ଭ୍ରଷ୍ଟ ହେଇଯାଅ, ତଥାପି ସେ ତାଙ୍କ କଥା ଶୁଣିଲେ ନାହିଁ, ତାଙ୍କ ଗୁରୁଙ୍କୁ ତ୍ୟାଗ କରିଦେଲେ। ଭଗବାନଙ୍କୁ ଯେତେବେଳେ ଜାଣିଲେ କି ହେଉଛନ୍ତି ଭଗବାନ, ତେଣୁ ତିନି ପାଦ ଭୂମି ଦେବା ପାଇଁ ସଂକଳ୍ପ କଲେ। ତେଣୁ ତିନି ପାଦ ଭୂମି ଯେତେବେଳେ ସଂକଳ୍ପ କଲେ, ଭଗବାନ ସେହି ସମୟରେ ବିଭିନ୍ନ ରୂପ ଧାରଣ କଲେ। ବାମନ ଦେବ ଛୋଟ ବାମନ ବଟୁ ବାମନ ରୂପ ରହିଛନ୍ତି, ସେ ବିଶ୍ୱରୂପ ଧାରଣ କଲେ। ତେଣୁ ଏ ବିଶ୍ୱରୂପକୁ ଦେଖି ସେହି ସମୟରେ ରତ୍ନମାଳା ଚିନ୍ତା କରୁଛି, ମୋର ଯଦି ଭୂମି ପୁତ୍ର ହେବ ତାହେଲେ ମୁଁ ଆକୁ ହତ୍ୟା କରିବି। ତେଣୁ ଭଗବାନ ଏ ଯେଉଁ ଦୁଇଟି ବିପରୀତ କଥା ରହିଛି, ଏ ଦୁଇଟି ବିପରୀତ କଥାକୁ ଭଗବାନ ସ୍ୱୀକାର କରିଛନ୍ତି। ଏକ ସମୟରେ ତାଙ୍କୁ କହୁଛି ମୋର ପୁତ୍ର ହେବ, ପୁଣି ପୁଣି ଅନ୍ୟ ସମୟରେ କହୁଛି ମୁଁ ତାକୁ ହତ୍ୟା କରିବି, ଏ କେମିତି ସମ୍ଭବ? ତେଣୁ ଭଗବାନ ଏଇ ଲୀଳାଟି କରିଛନ୍ତି। ଭଗବାନ ଏଇ ପୁତ୍ର ଯେଉଁ ଆସିଛି, ଯେଉଁ ସ୍ତନ୍ୟପାନ କରିଛନ୍ତି, ସ୍ତନ୍ୟପାନ କରିଛନ୍ତି, ଭଗବାନ ତାଙ୍କର ସ୍ତନ୍ୟପାନ କରିଛନ୍ତି, ମାତୃ କାର୍ଯ୍ୟ କରିଛି ପୁତନା। ଯେଉଁ ଚିନ୍ତା କରିଥିଲା ବହୁ ବର୍ଷ ଲକ୍ଷ ଲକ୍ଷ ବର୍ଷ ତଳେ ଯେଉଁ ଚିନ୍ତା କରିଥିଲା ମୁଁ ଏ ପୁତ୍ର ହେଇକି ଆସିଥାନ୍ତା କି, ଆଜି ସେ ଭଗବାନ ତାଙ୍କ ପୁତ୍ର ରୂପରେ ତାଙ୍କର ସ୍ତନ୍ୟପାନ କରୁଛନ୍ତି। ପୁଣି ଯେତେବେଳେ ସେ ଚିନ୍ତା କରିଛି ମୁଁ ତାକୁ ହତ୍ୟା କରିବି, ତେଣୁ ଭଗବାନ ମଧ୍ୟ ସେ ସୁଯୋଗ ପ୍ରଦାନ କରିଛନ୍ତି। ସେ ସ୍ତନ୍ୟରେ କାଳକୁଟ ଭୃଷ କରିକି ଆସିଥିଲା ଏବଂ ସେ ଭଗବାନ ଭଗବାନ ସେ ତ ହତ୍ୟା କରିପାରିବ ନାହିଁ, ଭଗବାନ ତାକୁ ହତ୍ୟା କରିଥିଲେ। ତେଣୁ ଏଇ ଯେଉଁ ଲୀଳାଟି ରହିଛି ଆମର ଭାଗବତ, ଏଇ ଲୀଳା ବିଭିନ୍ନ ସ୍ଥାନରେ ଭାଗବତ ବର୍ଣ୍ଣନା କରାଯାଇଛି। ବିଶେଷ ଭାବରେ ଭାଗବତ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବ୍ରହ୍ମା ଯେତେବେଳେ ବିଭିନ୍ନ ଅବତାରମାନ ବିଷୟରେ ବର୍ଣ୍ଣନା କରୁଛନ୍ତି, ସେତେବେଳେ ଏକଥା ସେ କହିଛନ୍ତି, ତୋକେନ ଜୀବହରଣ ଯେ ଦୁର୍ଭୁକ୍ତି କାୟା, ଭଗବାନଙ୍କ ଯେଉଁ ଲୀଳା ସବୁ ବର୍ଣ୍ଣନା କରୁଛନ୍ତି, ସେଥିପାଇଁ ବ୍ରହ୍ମା କହୁଛନ୍ତି ତୋକେନ, ମାନେ ଛଅ ଦିନର ଶିଶୁ ଛୋଟ ପିଲା ଭଗବାନ ତାଙ୍କ ଭାଗବତ ସେକଥା କହୁଛନ୍ତି ଯେ ଭଗବାନ ସେ ମୂଳରୁ ଭଗବାନ, ଯେ ଜ୍ଞାନ ମାଧ୍ୟମରେ ବା ଯୋଗ ମାଧ୍ୟମରେ ବା ଯେଉଁ ବିଭିନ୍ନ ଅନ୍ୟ ଉପାୟ ସବୁ ରହିଛି ଏ ମାଧ୍ୟମରେ ଜଣେ ଯଦିଓ ସିଦ୍ଧି ପ୍ରାପ୍ତ ହୋଇପାରେ, କିନ୍ତୁ ସେ ଭଗବାନ ସବୁ ସମାନ ହେଇପାରିବ ନାହିଁ। ତେଣୁ ଭଗବାନ ଯେ ଜନ୍ମରୁ ଭଗବାନ ଖାଲି ନୁହଁ, ଜନ୍ମ ଯେତେବେଳେ ମାତୃ ଗର୍ଭ ରହିଛନ୍ତି ସେତେବେଳେ ସେ ଭଗବାନ, ସେ ଆସିବା ପାଇଁ ଯେଉଁ ଦେବତାମାନେ ଯାଇ ଭଗବାନଙ୍କୁ ସ୍ତୁତି କରୁଛନ୍ତି, ଏ ପ୍ରଭୁ ଆପଣ ଆସନ୍ତୁ, ଯାଇକି ଯେଉଁ ଫୁଲତକ ସାହି ଜଳ ରହିଛି ସେଠି ଯାଇ ତାର ସ୍ଥିରରେ ସେମାନଙ୍କୁ ପ୍ରାର୍ଥନା କରୁଛନ୍ତି। ପୁରୁଷଂ ପୁରୁଷ ସୂତ୍ରେନ ଉପତସ୍ତ ସମାହିତ, ପୁରୁଷ ସୂତ୍ର ମନ୍ତ୍ରରେ ଭଗବାନଙ୍କୁ ସେମାନେ ଆରାଧନା କରୁଛନ୍ତି। ତେଣୁ ଭଗବାନ ତ ଆସିକିରି ଦେବକୀ ଗର୍ଭରେ ରହିଛନ୍ତି, ସେତେବେଳେ ଦେବତାମାନେ ଆସି ତାଙ୍କୁ ସ୍ତୁତି କରୁଛନ୍ତି, ଗର୍ଭ ସ୍ତୁତି ବୋଲି କୁହାଯାଇ। ଏଇଭଳି ଭାବରେ ଭଗବାନ ସବୁବେଳେ ଭଗବାନ, ଛୋଟ ପିଲା ଥିଲେ ଯେ ଭଗବାନ ନୁହଁ, ତା ନୁହଁ, ଛଅ ଦିନର ଶିଶୁ ହେଇକି ମଧ୍ୟ ସେ ଭଗବାନ ଭଗବତା ପ୍ରଦର୍ଶନ କରିଛନ୍ତି। ତେଣୁ ସେ କଥା କୁହାଯାଉଛି ତୋକେ ନା ଜୀବହରଣ ଯେଉଁ ଦୁର୍ଭି କାୟା, ଭଗବାନ ଯେଉଁ ବୃନ୍ଦାବନରେ ଯେଉଁ ଲୀଳା କରୁଛନ୍ତି ଏ ମାଧୁର୍ଯ୍ୟ ଲୀଳା, ଭଗବାନ କୌଣସି ଅସ୍ତ୍ର ଗ୍ରହଣ କରିନାହାନ୍ତି। ଛୋଟ ପିଲା ଛଅ ଦିନର ଶିଶୁ ହେଇକି ମଧ୍ୟ ମାଙ୍କୁ ଯେଉଁ ମା ରୂପରେ ଆସିଛନ୍ତି, ପୁତନା ତାକୁ ହତ୍ୟା କରୁଛନ୍ତି, ତାଙ୍କର ସ୍ତନ୍ୟପାନ କରି ତାଙ୍କୁ ହତ୍ୟା କରୁଛନ୍ତି, ଆମର ଜଣେ ଆଚାର୍ଯ୍ୟ କରୁଛନ୍ତି, ସେ ଯଦି ଚାହିଁଥାନ୍ତେ ବାମନ ଭଳି ତ୍ରିବିକ୍ରମ ରୂପ ଧାରଣ କରି ହତ୍ୟା କରିପାରିଥାନ୍ତେ, ପୁତନାକୁ, କିନ୍ତୁ ଭଗବାନ ସେ ଛୋଟ ଶିଶୁ ରୂପେ ରହି ତପସ୍ୟା କରିଛନ୍ତି। ପୁଣି ସେଇଭଳି ଭାବରେ ବର୍ଣ୍ଣନା କରାଯାଇଛି ଯେ ତ୍ରୈମାସିକ ପଦା ଚକଟୁ ଅପଦୃତ, ଭଗବାନ ତିନି ମାସ ହେଇଛି, ସେତେବେଳେ କ'ଣ ହେଇଛି ନା ଭଗବାନ କଡ଼ ଲେଉ କରୁଛନ୍ତି। ତେଣୁ ଯଶୋଦା ମା କ'ଣ କଲେ ନା ସମସ୍ତଙ୍କୁ ଇନଭାଇଟ୍ କଲେ, ଆମର ଯେଉଁ ରହିଛି କମ୍ୟୁନିକେସନ୍ ଡିପାର୍ଟମେଣ୍ଟ ମଧ୍ୟ ଇନଭାଇଟ୍ କଲେ, ସମସ୍ତେ ଆସିଛନ୍ତି। ଯେଉଁ ଆଜି ଯେମିତି ହେଉଛି ଭୋଜି ହେଉଛି, ସେଇଭଳି ଭାବରେ ଯଶୋଦା ମା ଭୋଜି କରିଛନ୍ତି, ସମସ୍ତଙ୍କୁ ଡାକିଛନ୍ତି ପ୍ରସାଦରେ। ଛୋଟ କୃଷ୍ଣ ଯେଉଁ ଛୋଟ ପିଲା ତାର ନାମକରଣ ହେଇନି, ଲାଲାକୁ କ'ଣ କରିଛନ୍ତି ନା ଗୋଟେ ଶଗଡ଼ ତଳେ ଶୁଆଇ ଦେଇଛନ୍ତି, ଗୋଟେ ଯୋଜନାରେ ଶୁଆଇ ଦେଇଛନ୍ତି। ତେଣୁ ସମସ୍ତେ ମାତିଛନ୍ତି ସେଇ ଭୋଜି ଖାଇବା ପିଇବାରେ ଯେଉଁ ମାତିଛନ୍ତି, ଆଉ କୃଷ୍ଣଙ୍କୁ କେହି ଚିନ୍ତା କରୁନାହାନ୍ତି। ଛୋଟ ପିଲାମାନେ କେତେଜଣ ରହିଛନ୍ତି, ତାଙ୍କୁ ଦଶଟା ମା ଜଗେଇ ଦେଇଛନ୍ତି, ଦେଖ ଆମର ଶିଶୁ ଏଇଠି ଶୋଇଛି, ତୁମେ ଏଇଠି ଜଗିଥିବ। ତେଣୁ ଭଗବାନ ଦେଖିଲେ ଯେଉଁ ଶଗଡ଼ ଉପରେ ରହିଛି, ଶଗଡ଼ ଉପରେ ସବୁ ବିଭିନ୍ନ ପ୍ରକାର ସବୁ କ୍ଷୀର ଦହି ଲହୁଣୀ ଇତ୍ୟାଦି ଘିଅ ଇତ୍ୟାଦି ସବୁ ପ୍ରକାର ଜିନିଷ ରହିଛି, ରସ ଜିନିଷ ସବୁ ରହିଛି। କିନ୍ତୁ ଭଗବାନ ହେଉଛନ୍ତି ରସ ରହିତ, କିଏ ହେଉଛନ୍ତି ସବୁ ରସର ଆଧାର, ତେଣୁ ତାଙ୍କୁ କେହି ପଚାରୁନାହାନ୍ତି। ଅନ୍ୟମାନେ ସବୁ ବାହାରେ ରହିଛି, ସବୁ ପ୍ରସାଦ ପ୍ରସାଦ ଖାଇବା ବ୍ୟସ୍ତ ରହିଛନ୍ତି, କୃଷ୍ଣଙ୍କୁ କେହି ପଚାରୁନାହାନ୍ତି। ତେଣୁ ଭଗବାନଙ୍କୁ ମଧ୍ୟ କ୍ଷୁଧା ହେଇଛି, ଭଗବାନ କ୍ରନ୍ଦନ କରୁଛନ୍ତି, କିଏ କ୍ରନ୍ଦନ କଲେ ମଧ୍ୟ କେହି ଆସୁନାହାନ୍ତି। ତେଣୁ ଭଗବାନ କ୍ରୋଧ ପ୍ରକାଶ କରି ତିନି ମାସରୁ ଶିଶୁ ଛୋଟ ଛୋଟ ପାଦ ଯେତେବେଳେ ବଢ଼େଇ ଦେଇଛନ୍ତି, ସେତେବେଳେ ସେ ଚପଟିଟି ଓଲଟିକି ପଡ଼ିଯାଇଛି, ନଷ୍ଟ ହେଇଯାଇ ଭାଙ୍ଗିଯାଇଛି, ବିରାଟ ଶବ୍ଦ ହେଇଛି। ଏତେ ବିରାଟ ବଡ଼ ଶଗଡ଼ ନା ଆଶ୍ଚର୍ଯ୍ୟ ହେଇଯାଇଛନ୍ତି, ଏତେ ବିରାଟ ବଡ଼ ଶଗଡ଼ କେମିତି ଉପରେ ପଡ଼ିଲା, ମାନେ ଓଲଟି ପଡ଼ିଲା କେମିତି ଚିନ୍ତା କରୁଛନ୍ତି। ତେଣୁ ଯାହା ହଉ ଆଠ ଦଶ ଜଣ ବହୁତ ଯୋଦ୍ଧା ଯେଉଁ ବ୍ରଜବାସୀମାନେ ଥିଲେ, ସେମାନେ ସବୁ ସେ ଶଗଡ଼କୁ ପୁଣି ଟେକିକିରି ଆଣିକି ପୁଣି ସ୍ଥାପନ କରିଛନ୍ତି। ତେଣୁ ସମସ୍ତେ ଚିନ୍ତା କରୁଛନ୍ତି, ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ଏତେ ବଡ଼ ଶଗଡ଼ କେମିତି ଓଲଟିଲା। ତେଣୁ କୃଷ୍ଣଙ୍କ ପାଖରେ ଯେଉଁ କୃଷ୍ଣ ନାମ ହେଇନି, ଆମେ କହିଲୁ କୃଷ୍ଣ ବୋଲି, ସେ ଛୋଟ ଶିଶୁ ପାଖରେ ଯେଉଁମାନେ ସବୁ ତାଙ୍କର କେତେଜଣ ସାଙ୍ଗ ସବୁ ଆସିଛନ୍ତି, ସାଙ୍ଗମାନେ ସବୁ ଆସିଛନ୍ତି କୃଷ୍ଣଙ୍କୁ ଦେଖିବା ପାଇଁ, ପ୍ରକୃତରେ ସେମାନେ ସବୁ ବହୁତ ପୁଣ୍ୟ ପୂଜା ବୋଲି କୁହାଯାଇଛି, ବହୁତ ଜନ୍ମ ଧରି ପୁଣ୍ୟ କାର୍ଯ୍ୟ କରିଛି ବୋଲି ଆଜି ସେମାନେ ଭଗବାନଙ୍କ ସହିତ ଲୀଳା କରୁଛନ୍ତି। ତେଣୁ ସେମାନେ ଦେଖୁଛନ୍ତି କୃଷ୍ଣ ଛୋଟ ଛୋଟ ପାଦ ବଢ଼େଇ ଦେଉଛନ୍ତି, ଏ ଶଗଡ଼ଟି ଓଲଟି ଯାଇଛି। ତେଣୁ ସେ ପିଲାମାନେ ପିଲାମାନେ ଯେତେବେଳେ କଥା କହିଲେ, ସେପଟେ କେହି ବିଶ୍ୱାସ କଲେ ନାହିଁ, କହିଲେ ଛୋଟ ପିଲାମାନେ କ'ଣ ଜାଣୁଛନ୍ତି। ସେମାନେ ଭାବିଲେ ଏ ଛୋଟ ପିଲାମାନେ ଇଏ ତ କିଛି ଜାଣିପାରୁନାହାନ୍ତି, କିନ୍ତୁ ପ୍ରକୃତରେ ସେଇ ଛୋଟ ଶିଶୁ ତିନି ମାସର ଶିଶୁ ପାଦକୁ ଟେକି ଦେଇଛନ୍ତି, ସେତେବେଳେ ଶପଟିଟି ଓଲଟି ଯାଇଛି। ତେଣୁ ଆଚାର୍ଯ୍ୟ ଜଣେ ଶିକାର କହୁଛନ୍ତି ଯେ ଭଗବାନ ଏଇ ଶକଟାସୁର, ସେଠି ଶକଟାସୁର ସେ ହେଉଛି ଉତ୍କଟ ଥିଲା, ହିରଣ୍ୟାକ୍ଷର ପୁତ୍ର ଉତ୍କଟ ଥିଲା, ସେ ବହୁତ ପ୍ରକାର ବିଭିନ୍ନ ମୁନିଋଷିମାନଙ୍କ ପାଖରେ ବିଭିନ୍ନ ପ୍ରକାର କ'ଣ ବିଭିନ୍ନ ପ୍ରକାର ଅପରାଧ କରୁଥିବାରୁ ଜଣେ ମୁନି ଅଭିଶାପ ଦେଇଥିଲେ ଯେ ତମେ ଶରୀର ବିହୀନ ହେଇଯା, ତେଣୁ ସେ ବିନା ଶରୀରରେ ବୁଲୁଥିଲେ, ଉତ୍କଟ ତାଙ୍କ ନାଁ। ତେଣୁ ସିଏ ଆସି ଶକଟରେ ଆଶ୍ରୟ ଗ୍ରହଣ କରିଥିଲେ, ଏ ଭଗବାନ ଠାରୁ ଏଇଭଳି ଉଦ୍ଧାର ପାଇବା ପାଇଁ, ଭଗବାନଙ୍କ ପାଦପଦ୍ମ ପ୍ରାପ୍ତ ହେଇ ସେ ଉଦ୍ଧାର ପାଇବେ, ଏଇ ଚିନ୍ତାରେ ସେ ଆଜି ଆଶ୍ରୟ ନେଇଛନ୍ତି। ତେଣୁ ଆଜି ସେ ଉଦ୍ଧାର ପାଇଛନ୍ତି, ଭଗବାନ ସେ ଯେଉଁ ଶକଟାସୁରକୁ ଯଦି ଚାହିଁଥାନ୍ତେ ତାହେଲେ ଯେମିତି ନୃସିଂହଦେବ ଉପରେ ଆବିର୍ଭାବ ହେଇ ହିରଣ୍ୟାକ୍ଷ ହିରଣ୍ୟକଶିଙ୍କୁ ବଧ କରିଥିଲେ, ସେଇଭଳି ଭାବରେ ସେ ହିରଣ୍ୟାକ୍ଷର ପୁତ୍ର ଉତ୍କଟକୁ ମଧ୍ୟ ବଧ କରିପାରିଥାନ୍ତେ, କିନ୍ତୁ ଭଗବାନ ସେଇ ଛୋଟ ଶିଶୁ ତିନି ମାସର ଶିଶୁ ହିସାବରେ ରହି ତାକୁ ବଧ କରିଛନ୍ତି। ପୁଣି ଯେତେବେଳେ ଭଗବାନଙ୍କୁ ଏକ ବର୍ଷ ହେଇଯାଇଛି, ତୃଣାବର୍ଷ ଗୋଟେ ଅସୁର ଆସିଛି, ତୃଣାବର୍ଷ ମାନେ କ'ଣ ସାଇକ୍ଲୋନ୍ କରିକି ଯେମିତି ଆମର ଆସିଥିଲା ମହାବାତ୍ୟା 1999 ମସିହାରେ, ସେଇଭଳି ଭାବରେ ତୃଣାବର୍ଷ ସୃଷ୍ଟି କରି ସେ ଆସି ପହଞ୍ଚି, ଏବଂ ଭଗବାନ ସେହି ସମୟରେ ମା ଯଶୋଦା ତାଙ୍କୁ ଲାଳନ କରୁଥିଲେ, ଲାଳନ ପାଳନ କରୁଥିଲେ, ଗୋଡ଼ରେ ବସେଇ ଘେର କରୁଥିଲେ। ତେଣୁ ଭଗବାନ ଦେଖିଲେ ତୃଣାବର୍ଷ ଆସିବ, ତେଣୁ ଅସୁବିଧା ହେବ, ମାଙ୍କର ଅସୁବିଧା ହେବ, ତେଣୁ ସେ ନିଜ ଶରୀରକୁ ଓଜନ ବଢ଼େଇଦେଲେ। ଏତେ ଓଜନ ବଢ଼ିଗଲା ଯେ ମା ଚିନ୍ତା କଲେ ଏ ଛୋଟ ପିଲା କେମିତି ଏତେ ଓଜନ ହେଇଯାଉଛି, ତେଣୁ ତଳେ ଭୂମିରେ ଶୁଆଇ ଦେଇଛନ୍ତି। ତେଣୁ ସେତେବେଳେ ଚାଲିଯାଇଛନ୍ତି, ଟିକେ କ'ଣ ପାଇଁ ଏଇସବୁ ହେଲା ଚିନ୍ତା କରିବା ପାଇଁ ଚାଲିଯାଇଛନ୍ତି। ସେ ସମୟରେ ତୃଣାବର୍ଷ ଆସି ତାଙ୍କୁ ଉଡ଼େଇ ନେଇଛି, କୃଷ୍ଣଙ୍କୁ ଉଡ଼େଇ ନେଇଛି, କୃଷ୍ଣଙ୍କର ତାଙ୍କ ନାମ ସେତେବେଳେ ହେଇଯାଇଛି, କୃଷ୍ଣ ବୋଲି ନାମ କରାଯାଇଛି, 100 ଦିନରେ ତାଙ୍କ ନାମ ହେଇଛି, ନାମକରଣ ହେଇଛି, ତେଣୁ ତାଙ୍କ ନାମ ହେଇ କୃଷ୍ଣଙ୍କୁ ନେଇଯାଇଛନ୍ତି ତୃଣାବର୍ଷ। ତେଣୁ ଜଣେ ଆଚାର୍ଯ୍ୟ ଟିକାରେ କହୁଛନ୍ତି ଭଗବାନ ଚାହିଁଲେ ସ୍ୱର୍ଗ ଲୋକର ଦେବତାମାନଙ୍କୁ ଦର୍ଶନ ଦେବା ପାଇଁ, ତେଣୁ ସେ ତୁଣାବର୍ତ୍ତ ମାଧ୍ୟମରେ ସେ ଆକାଶକୁ ଚାଲି ଯାଇକିରି ସ୍ୱର୍ଗର ଦେବତାମାନଙ୍କୁ ଦର୍ଶନ ଦେଇଛନ୍ତି। ତାପରେ ସେ ତୁଣାବର୍ତ୍ତକୁ ବଧ କରିଛନ୍ତି, ତେଣୁ ଏଥିରେ ତୁଣାବର୍ତ୍ତକୁ ଯେଉଁ ବଧ କରିଛନ୍ତି ସେଇ ଛୋଟ ଶିଶୁ ହିସାବରେ, ଏକ ବର୍ଷର ଶିଶୁ ହିସାବରେ ତାଙ୍କୁ ବଧ କରିଛନ୍ତି। ବୋଧେ ପଥର ଉପରେ ପକେଇକିରି ସେ ମୃତ୍ୟୁବରଣ କରିଛି ଏବଂ ଭଗବାନ ତା ଉପରେ ଖେଳୁଛନ୍ତି। ତେଣୁ ଏଠି ମଧ୍ୟ ଆଚାର୍ଯ୍ୟ ଜଣେ କହିଛନ୍ତି ଯେ ଭଗବାନ ଯେଉଁ ବ୍ରହ୍ମା ରୂପରେ ଯେ ପୃଥିବୀକୁ ଉତ୍ତୋଳନ କରିଥିଲେ, ସେହିଭଳି ଭାବରେ ମଧ୍ୟ ବ୍ରହ୍ମା ରୂପ ଧାରଣ କରିପାରିଥାନ୍ତେ, ବିରାଟ ରୂପ ଧାରଣ କରିପାରିଥାନ୍ତେ, କିନ୍ତୁ ଭଗବାନ ସେଇ ଏକ ବର୍ଷର ଶିଶୁ ହିସାବରେ ରହି ସେଇ ମଧୁର୍ଯ୍ୟ ଲୀଳା ଛୋଟ ପିଲା ଯେମିତି ଗୋଟେ ଖେଳନା ହାତକୁ ଭାଙ୍ଗିଦିଏ, ସେହିଭଳି ଭାବରେ ଏକ ଅସୁରମାନେ ମାରୁଛନ୍ତି। ପୁଣି ଏହିଭଳି ଭାବରେ ଅନେକ ଯେଉଁ ବୃନ୍ଦାବନରେ ଗୋକୁଳରେ ଯେଉଁ ମହାବନରେ ଏହିଭଳି ଭାବରେ ଅନେକ ପ୍ରକାର ଉପଦ୍ରବ ହେବାରୁ ଉପାନନ୍ଦ ଇତ୍ୟାଦି ସେମାନେ ଚିନ୍ତା କଲେ ଯେ ଏଇ ଯେଉଁ ଗୋକୁଳରେ ଆମେ ରହିଛେ ଏଠି ବିଭିନ୍ନ ପ୍ରକାର ଉପଦ୍ରବ ହେଉଛି, ତେଣୁ ଆଉ ଗୋଟେ ସ୍ଥାନକୁ ପଳେଇବା। ତେଣୁ ଚିନ୍ତା କରି ସେମାନେ ବୃନ୍ଦାବନରେ ଯାଇ ପହଞ୍ଚନ୍ତି, ବୃନ୍ଦାବନ ଯାଇ ପହଞ୍ଚନ୍ତି। ତେଣୁ ବୃନ୍ଦାବନରେ ପହଞ୍ଚନ୍ତି, ଭଗବାନ ବୃନ୍ଦାବନରେ ସବୁ ପୁଣି ବିଭିନ୍ନ ଲୀଳା କରିଛନ୍ତି ଏବଂ ବୃନ୍ଦାବନ ମଧ୍ୟ ସେ ଅସୁରମାନେ ଆସି ପହଞ୍ଚନ୍ତି, କଂସ ଯାହାକୁ ପ୍ରେରଣା କରିଛି ବକା ଅସୁର ଇତ୍ୟାଦି ସବୁ ଆସି ପହଞ୍ଚନ୍ତି। ଆମର ଯୋଉ ରହିଛନ୍ତି ଜଣେ କବି, ବୈଷ୍ଣବ କବି ବନବାଳୀ ନା କହୁଥିଲା ଆମେ ଯୋଉ ଗେଡ଼େ ଚନ୍ଦ ଜାଣେ ଲୋ କହି ନନ୍ଦ ରାଜାର ଟିକି ପିଲାଟି, ଗେଡ଼େ ଚନ୍ଦ ଜାଣେ ଲୋ କହି ଟିକି ପିଲା ବୋଲି ଯାହାକୁ କହୁ, ଟିକି ପିଲା ବୋଲି ଯାହାକୁ କହୁ ବର୍ଣ୍ଣନା କରିଛନ୍ତି। ତେଣୁ ବକାସୁର ସେଠି ଆସି ମଧ୍ୟ ବକାସୁର ଆସି ପହଞ୍ଚିଯାଇଛି, ତେଣୁ ବକାସୁରକୁ ଭଗବାନ କେମିତି ହତ୍ୟା କରୁଛନ୍ତି ନା ପାଟିକି ଚିରି ଦଉଛନ୍ତି, ଯେମିତି ଛୋଟ ପିଲା ଗୋଟେ ଶୁଣକୁ ଚିରି ଦିଏ ସେଭଳି ଭାବରେ ଚିରି ଦଉଛନ୍ତି ବକାସ ପାଟି। ଏତେ ବିରାଟ ଅସୁର, ସେ ହେଉଛି ବକିର ଭରୁଣୀ, ବକିର ଭାଇ ହେଉଛି ବକାସୁର। ପୁଣି ସେଇଭଳି ଭାବରେ ତାର ଆଉ ଗୋଟେ ଭାଇ ମଧ୍ୟ କୁହନ୍ତି ସିଏ ଅଭାସୁର, ଭଗବାନଙ୍କର କୁମାର ବୟସରେ 5 ବର୍ଷ ବୟସରେ ଅଭାସୁର ଆସିଥିଲା ଭଗବାନ ହତ୍ୟା କରିବା ପାଇଁ। 5 ବର୍ଷ ବୟସ ଭଗବାନ ସେତେବେଳେ ମଥା ଚାରଣ କରୁଥିଲେ, ତେଣୁ ଅଭାସୁର ବିରାଟ ଗୋଟେ ଅଜବର ରୂପ ଧାରଣ କରି ଆସିଛି ଏବଂ ଭଗବାନ ତାକୁ ମଧ୍ୟ ହତ୍ୟା କରିଛି, ତାର ଭିତରୁ ପଶିଯାଇ ତା ଭିତରୁ ପୁଣି ତାକୁ ତାର ଶରୀରକୁ ହଟେଇକିରି ବାହାରିଛନ୍ତି, ତାକୁ ବଧ କରିଛନ୍ତି। ତେଣୁ ଏହିଭଳି ଭାବରେ ଅନେକ ଲୀଳା ସବୁ ଭଗବାନଙ୍କର ହେଇଛି। ତେଣୁ ଏଠି ମଧ୍ୟ କଥା ଆମେ କହିବା, ଭଗବାନ ଧେନୁକାସୁରକୁ ବଧ କରୁଛନ୍ତି, ସେ ସମୟରେ ଭଗବାନ ନିଜେ ବଧ କରିନାହାନ୍ତି, ବଳରାମ ତାକୁ ବଧ କରିଛନ୍ତି ଧେନୁକାସୁରକୁ। ଧେନୁକାସୁର ଥିଲା ସେ ବଳିଙ୍କର ପୁତ୍ର, ବଳିଙ୍କର ପୁତ୍ର ଥିଲା ଧେନୁକାସୁର, ସାହସିକ ଥିଲା, ସାହସିକ ଥିଲା। ଯେତେବେଳେ ଭଗବାନ ନୃସିଂହଦେବ ରୂପରେ ଆବିର୍ଭାବ ହେଇଥିଲେ ସେତେବେଳେ ପ୍ରହ୍ଲାଦ ମହାରାଜ ହେଉଛନ୍ତି ଯେ ହିରଣ୍ୟକଶିପୁର ପୁତ୍ର, ତେଣୁ ପ୍ରହ୍ଲାଦ ମହାରାଜ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ, ଏ ପ୍ରଭୁ ମୋର ପିତା ଆପଣ ଯଦି ଅପରାଧ କରିଛନ୍ତି ତେଣୁ ଆପଣ ତାକୁ କ୍ଷମା କରନ୍ତୁ। ଭଗବାନ କହିଥିଲେ, ପ୍ରତିଶ୍ରୁତି ଦେଇଥିଲେ, ନିଃସପ୍ତମୀ ପିତା ପୁତ୍ର ପିତୃ ବି ସହଜେ ନଭ ଯଦି ସାହସ କୁଳେ ଯାହା ତ ଭଗବାନ ଏ କୃପାବନ, ଏ ପ୍ରହ୍ଲାଦ ତମ ପିତାଙ୍କ କଥା କ'ଣ କହୁଛ, ତମ ପିତାଙ୍କର 21 ପୁରୁଷ ଧରି ତ୍ରିତପ୍ତମୀ 21 ପୁରୁଷ ଧରି ମୁଁ ସମସ୍ତଙ୍କୁ ରକ୍ଷା କରିବି, ସମସ୍ତେ ପବିତ୍ର ହେଇଯିବେ, ଏଭଳି ଭାବରେ ସେ ପ୍ରତିଶ୍ରୁତି ଦେଇଥିଲେ। ତେଣୁ ସେଇ ବଳି ମହାରାଜ ଯିଏକି ହେଉଛନ୍ତି ପ୍ରହ୍ଲାଦ ମହାରାଜଙ୍କ ପୁତ୍ର, ଦୁର୍ଯ୍ୟୋଧନର ପୁତ୍ର ହେଉଛନ୍ତି ବଳି ମହାରାଜ, ବଳି ମହାରାଜଙ୍କ ପୁତ୍ର ଥିଲେ ସାହସିକ, ତେଣୁ ସେ ସାହସିକ ବିଭିନ୍ନ ଉପଦ୍ରବ କରିଥିବାରୁ ସେ ଗୋଟେ ଅସୁର ହେଇଛି, ଧନୁକ ଅସୁର ଉପରେ ଆସିଥିଲା। ତେଣୁ ଭଗବାନ ତାକୁ ହତ୍ୟା କରିନଥିଲେ, ଭଗବାନ ବଳରାମ ତାକୁ ହତ୍ୟା କରିଥିଲେ, ତେଣୁ ଧନୁକାସୁର ଯଦି ହତ୍ୟା କରିଛନ୍ତି ଭଗବାନ ହତ୍ୟା କରିନାହାନ୍ତି, ଧନୁକାସୁରର ଭଉଣୀ କି ବକାସୁର କେମିତି ପୁତ୍ରା କେମିତି ହତ୍ୟା କଲେ ଏ ପ୍ରଶ୍ନ ଆସିବ। ତେଣୁ ଏଇଟାକୁ ସମାଧାନ କରାଯାଇଛି ଯେ ପୁତନା ଯୋଉ ଆସିଛି ଯଦିଓ ତାର ଭଉଣୀ, କିନ୍ତୁ ଜଣେ ସ୍ତ୍ରୀ ଲୋକ ଯେତେବେଳେ ଜନ୍ମ ହେଉଛି ସେ ଯେତେବେଳେ ବିବାହ କରୁଛି ତାର ଗୋତ୍ର ବଦଳି ଯାଉଛି, ଏ ଗୋଟେ କାରଣ। ଆଉ ଦ୍ୱିତୀୟ କାରଣ ହେଉଛି ଯେ ଭଗବାନ ଯଶୋଦାକୁ ବଧ କରିଛନ୍ତି, ତାଙ୍କୁ ନିଜ ମା ଯଶୋଦାଙ୍କୁ ଯେଉଁ ସ୍ଥାନ ଦେଇଛନ୍ତି ବା ନିଜର ଯେଉଁ ଧାତ୍ରୀ ଥିଲେ ଅମ୍ବିକା ଏବଂ ପିଳିମ୍ବା ତାଙ୍କୁ ଯେଉଁ ଭଲ ବୃନ୍ଦାବନ ଧାମ ପ୍ରଦାନ କରିଛନ୍ତି, ଏଇ ବୃନ୍ଦାବନ ମଧ୍ୟ ସେଇ ସ୍ଥାନ ପ୍ରଦାନ କରିଛନ୍ତି, ଏଭଳି ଅନ୍ୟ କୌଣସି ଅସୁର ବା ଅସୁରଙ୍କୁ ଏଭଳି ସ୍ଥାନ ପ୍ରଦାନ କରିନାହାନ୍ତି। ତେଣୁ ଏଭଳି ଭାବରେ ଭଗବାନଙ୍କର ଅନେକ ଲୀଳା ରହିଛି, ସବୁ ସବୁ ଲୀଳା କରୁଛନ୍ତି ଯେ ଲୀଳା ବେଣୁଦତ୍ତ ତାଂସ୍ତାଂ ସେଇ ଲୀଳାରେ ଭଗବାନ ସେମାନଙ୍କୁ ହତ୍ୟା କରୁଛନ୍ତି ଏବଂ ବାଳମ କ୍ରୀଡ଼ା ନକ କ୍ରୀଡ଼ା ନକାଣ ସତ ପିଲା ଭଗବାନଙ୍କୁ କ'ଣ କଷ୍ଟ ହେଉଛି ତେଣୁ ହତ୍ୟା କରିବା ପାଇଁ ନା ନା କଷ୍ଟ ହେଉନି ସେଥିପାଇଁ ଉଠେଇବା କଥା ବାଳମ କ୍ରୀଡ଼ା ନକାଣିବ ଛୋଟ ପିଲା ଯେମିତି ଛୋଟ ହାତୀକୁ ବା ଖେଳନା ହାତୀକୁ ଭାଙ୍ଗି ଦେଉଛି ସେଥିରେ କ'ଣ ତାକୁ କଷ୍ଟ ହେଉଛି କି ସେଇଭଳି ଭାବରେ ଭଗବାନ ଯଦି ଅସୁରମାନଙ୍କୁ ହତ୍ୟା କରୁଛନ୍ତି କିନ୍ତୁ ତାଙ୍କୁ କୌଣସି କଷ୍ଟ ହେଉନି ଲୀଳାରେ ବହୁତ ସହଜରେ ସବୁ ତାଙ୍କୁ ହତ୍ୟା କରୁଛନ୍ତି ଏଇଭଳି ଭାବରେ ଏଗାର ବର୍ଷ ଯେଉଁ ଲୀଳା କରିଛନ୍ତି ବୃନ୍ଦାବନରେ ଏଇସବୁ ଚିନ୍ତା କରୁଛନ୍ତି ଉଦ୍ଧବ ଯେତେ କହୁଛନ୍ତି ସେସବୁ ଲୀଳା ବର୍ଣ୍ଣନା କରୁଛନ୍ତି ତେଣୁ ଆମକୁ କଥା କହିଲେ ବିଶ୍ରାମ ଦେବା ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀପାଦ ମହାରାଜ କି ଜୟ ଶ୍ରୀଦେବ କି ଆନନ୍ଦ କୋଟି ବୈଷ୍ଣବ କି ଜୟ ଶ୍ରୀମଦ
ହରେ କୃଷ୍ଣ କୃତିଆଡ଼େ ଜ୍ଞାନ ଦେବେ ଆପଣମାନଙ୍କୁ ଅନୁରୋଧ କରୁଛି ଆପଣ ଜାଣିଛନ୍ତି ଆମର କୀର୍ତ୍ତନ କୃଷ୍ଣ ବଳରାମ ମନ୍ଦିର ତରଫରୁ ଭାଗବତ ପ୍ରବଚନ ଚାଲିଛି ଆମର ଗୁଣ୍ଡିଚା ମନ୍ଦିର ଯେ ଡିଏସ୍ ସ୍କୁଲ ସାମ୍ନାରେ ସେହି ଭାଗବତ